नमो भगवते वासुदेवाय
नमो भगवते वासुदेवाय
नमो भगवते वासुदेवाय
नमो वासुदेवाय
श्रीमद्भागवतम् दशम स्कन्ध
नवम
अध्याय
प्रोपसार
उतार्जगोपी सुश्रुतं पया पुनः उतार्जगोपी सुश्रुतं पया पुनः प्रवेश संद्रोश च दध्यमस्त्रकम् प्रवेश संद्रोश च दध्यमत्रकम् भग्नं विलोक्याशु सुतस्य
कर्मतात्
भग्नं विलोक्याशु सुतस्य कर्मतात् जहा सतं चापि न तत्र पश्यति जहा सतं चापि न तत्र पश्यति उतार्ज गोपी सुश्रुतं पया
पुनः
प्रवेश संद्रोश च दध्यमत्रकम् भग्नं विलोक्याशु सुतस्य
कर्मतात्
जहा सतं चापि न तत्र पश्यति उतार्ज गोपी सुश्रुतं पया पुनः प्रवेश संद्रोश च दध्यमत्रकम् भग्नं विलोक्य सुश्रुतस्य कर्मतात् जहा सतं चापि न तत्र पश्यति उतार्ज गोपी सुश्रुतं पया पुनः प्रवेश संद्रोश च दध्यमत्रकम् भग्नं विलोक्याशु सुतस्य कर्मतात् जहा सतं चापि न तत्र पश्यति उतार्ज गोपी सुश्रुतं पया पुनः प्रवेश संद्रोश च दध्यमत्रकम् भग्नं विलोक्याशु सुतस्य कर्मतात् उतार्ज गोपी सुश्रुतं पया पुनः
प्रवेश संद्रोश च दध्यमत्रकम्
भग्नं विलोक्याशु सुतस्य कर्मतात् ଯଶୋଦା ଚୁଲିରୁ ଗରମ ଦୁଧ ଓହ୍ଲାଇ ଦେଇ ଦଧି ମନ୍ଥନ ସ୍ଥାନକୁ ଫେରି ଆସି ଦେଖିଲେ ଯେ ଦଧି ଭାଣ୍ଡ ଭଗ୍ନ ହୋଇଛି ଏବଂ ସେଠାରେ କୃଷ୍ଣଙ୍କୁ ଦେଖିବାକୁ ନ ପାଇ ସେ ବୁଝିପାରିଲେ କି ତାହା ତାଙ୍କ ପୁତ୍ରର କାର୍ଯ୍ୟ ଅଟେ ଦେଖାଯାଉଛି ଯେ ଭଙ୍ଗା ପାତ୍ର ଏବଂ କୃଷ୍ଣଙ୍କ ଅନୁପସ୍ଥିତ ଦେଖି ମା ଯଶୋଦା ନିଶ୍ଚିନ୍ତ ଭାବେ ବୁଝିପାରିଲେ ଯେ କୃଷ୍ଣ ହିଁ ସେ ପାତ୍ରଟି ଭାଙ୍ଗିଛି ସେ ବିଷୟରେ ତାଙ୍କର କୌଣସି ସନ୍ଦେହ ନଥିଲା ଓଂ ଉଷ୍ପାଦାୟ କୃଷ୍ଣ ପ୍ରଷ୍ଠା ଭୂତଳ ଶ୍ରୀମନ୍ତେ ଭକ୍ତିସୂର୍ଦ୍ଦାନ୍ତ ସ୍ୱାମୀ ଦିନାଗ୍ନି ନମ ସଦ୍ଭକ୍ତ ମଣି ମଣିପୁର ଦୁଆ ଇତ୍ୟ ପ୍ରଭୁପାଦ ସଦ୍ବାଣୀ ପ୍ରଚାର ନିରତା ଇତ୍ୟ ହରେ କୃଷ୍ଣ ଆଜି ଯେହେତୁ ଡେରି ହେଇ ସେଥିପାଇଁ ଆମେ ଭଜନ ପ୍ରଦାନ ନକରି ଡାଇରେକ୍ଟ ସିଧା କଥା ଆରମ୍ଭ କରିଦେଲେ କାରଣ ପୂଜାରେ ଡେରି ହେଲେ ଚଳିବ ପ୍ରସାଦରେ ଡେରି ହେଲେ ଯାହା ହେଉ ତେଣୁ ଆମେ ଏଇ ଯେଉଁ ନବମ ଅଧ୍ୟାୟ ଏଇ ଅଧ୍ୟାୟର ଶୀର୍ଷକ ହେଉଛନ୍ତି ମା ଯଶୋଦା ରଜୁ ଦ୍ୱାରା କୃଷ୍ଣଙ୍କୁ ବନ୍ଧନ କଲେ ତେଣୁ ଭଗବାନଙ୍କର ଏ ମଧୁର ଲୀଳା ଚାଲିଛି ଏ ମାସ ସାରା ଭକ୍ତମାନେ ସେ ଲୀଳାକୁ ସ୍ମରଣ କରୁଛନ୍ତି ଆମେ ପ୍ରଭୁ କହୁଥିଲୁ ସେଦିନ ମୁଁ ଦେଖୁଥିଲି ଆଜି 1972 ମସିହାରେ ପ୍ରଭୁପାଦ ମହାରାଜ ସେ ବୃନ୍ଦାବନରେ ଥିଲେ ଏବଂ ଦିନବେଳା ଭାଗବତ କ୍ଲାସ୍ ଦେଉଥିଲେ ଏବଂ ସନ୍ଧ୍ୟାବେଳେ ଭକ୍ତିର ସାମନ୍ତ ସିନ୍ଧୁ କ୍ଲାସ୍ ଦେଉଥିଲେ ଏବଂ ଏଇ ଇଏ ମଧ୍ୟ ପାଠ ହେଉଥିଲା ଦାମୋଦର ଅଷ୍ଟକମ୍ ବି ପାଠ କରାଯାଉଥିଲା। ତେଣୁ ଆମର ମଧ୍ୟ ସେଭଳି ଭାବରେ ସକାଳବେଳା ଭାଗବତ ସନ୍ଧ୍ୟାବେଳେ ଭକ୍ତିର ସାମନ୍ତ ସିନ୍ଧୁ ଏବଂ ଦାମୋଦର ଅଷ୍ଟକମ୍ ମଧ୍ୟ ପାଠ କରାଯାଉଛି ଏବଂ ଯଦିଓ ସେ ବୃନ୍ଦାବନ ଥିଲା ଇଏ ମଧ୍ୟ ବୃନ୍ଦାବନ ବୋଲି ଜଣେ ଭକ୍ତ କହୁଥିଲେ ଗୋଟେ ପ୍ରଭୁପାଦ ଗୁରୁଦେବଙ୍କ ବ୍ୟାସ ପୂଜାରେ ଜଣେ ଭକ୍ତ କହୁଥିଲେ ଇଏ ମଧ୍ୟ ଗୋଟେ ବୃନ୍ଦାବନ କାହିଁକି ନା ବୃନ୍ଦାବନ ମୁଖ୍ୟ ହେଉଛନ୍ତି ରାଧା କୁଣ୍ଡ ଶ୍ୟାମକୁଣ୍ଡ ଆମ ନିକଟରେ ଅଛନ୍ତି ରାଧାକୁଣ୍ଡ ଶ୍ୟାମକୁଣ୍ଡ ଗିରିଗୋବର୍ଦ୍ଧନ ମଧ୍ୟ ଅଛନ୍ତି ତେଣୁ ବୃନ୍ଦାବନ ପରିବେଶ ଏଠି ଗୁରୁଦେବଙ୍କ ଉପରେ ଯେଉଁଠି ଭଗବାନଙ୍କର ଭକ୍ତ ଅଛନ୍ତି ସେଇଠି ବୃନ୍ଦାବନ ସେଥିରେ ମହାପ୍ରଭୁ ଯାଇଥିଲେ ମା ସନ୍ୟାସ ଲୀଳା ଗ୍ରହଣ କରିଥିଲେ ସନ୍ୟାସ ଲୀଳା ନେଇ ସନ୍ୟାସ ମନ୍ତ୍ର ଗୋଟେ ଅଛନ୍ତି ସେ ମନ୍ତ୍ର ପାଠ କରିକରି ସେ ଯାଉଥିଲେ ବୃନ୍ଦାବନକୁ 1510 ମସିହାରେ ମାଘ ମାସରେ ସେ ନେଇଥିଲେ ଶୁକ୍ଳ ପକ୍ଷରେ ସନ୍ୟାସ ତିଥି ନେଇଥିଲେ କି ଯାଉଥିଲା ବେଳେ ସେ ମନ୍ତ୍ର ଉଚ୍ଚାରଣ କରିକରି ଯାଉଛନ୍ତି ଏତାଂ ସ୍ୱାସ୍ଥାୟ ପରାତ୍ମନିଷ୍ଠା ଅଧ୍ୟାସିତଂ ପୂର୍ବତମେର୍ମାଶିଭି ଅହଂ କରିଷ୍ୟାମି ଦୁରନ୍ତ ପାରଂ ତମୋ ମୁକୁନ୍ଦାଙ୍ଗ୍ରି ନିଷେବ ଏବ ଏ ଶ୍ଳୋକଟି ସନ୍ୟାସ ମନ୍ତ୍ର ବୋଲି କୁହାଯାଏ। ଏହି ମନ୍ତ୍ର ନେଇ ପାଠରେ ସେ ଯାଉଥିଲେ ତାଙ୍କ ସାଙ୍ଗରେ ଥିଲେ ନିତ୍ୟାନନ୍ଦ ପ୍ରଭୁ ଆଉ କେତେଜଣ ତାଙ୍କ ପାର୍ଶ୍ୱରେ ଥିଲେ। ତେଣୁ ମହାପ୍ରଭୁ ବୃନ୍ଦାବନ ଅଭିମୁଖେ ଯାଉଛନ୍ତି ଯାଉଥିଲା ବେଳେ ନିତ୍ୟାନନ୍ଦ ପ୍ରଭୁ ଚାହୁଁନଥିଲେ ସେ ତ ଭଗବାନଙ୍କ ଲୀଳା ହେବ ସେ ଏଠି ରହିବେ ଆମର ଓଡ଼ିଶାରେ ଧନ୍ୟ କରିବେ ଜଗନ୍ନାଥପୁରୀରେ ରହିବେ। ତେଣୁ ନିତ୍ୟାନନ୍ଦ ପ୍ରଭୁ ତାଙ୍କ ସାଙ୍ଗରେ ଯାଇଯାଇ ଟିକେ ଦୂରକୁ ଆଗୁଆ ପଳେଇ ଯାଇକି ଦେଖିଲେ କେତେଜଣ ଗାଈ ଯୋଗାଡ଼ ପିଲା ଗାଈ ଜଗୁଛନ୍ତି। ତେଣୁ ନିତ୍ୟାନନ୍ଦ ପ୍ରଭୁ ତାଙ୍କୁ ଆଗୁଆ ଯାଇ କହିଦେଲେ ଦେଖ ଏ ଯେଉଁ ସନ୍ନ୍ୟାସୀ ଜଣଙ୍କ ଆସୁଛନ୍ତି ସେ ଯେଉଁ ପଚାରିଲେ ବୃନ୍ଦାବନ କେଉଁପଟେ ବାଟ ତୁମେ କହିବ ପଛପଟ ମାନେ ଦେଖେଇଦେବ ଯେଉଁଟା ମାୟାପୁର ଯେଉଁ ଆସିଥିଲେ ନବଦୀପରୁ ସେ ନବଦୀପ ବାଟ ଦେଖେଇଦେବ। ତେଣୁ ମହାପ୍ରଭୁ ତ ସନ୍ନ୍ୟାସ ଲୀଳା କ'ଣ କରି ମହାମନ୍ତ୍ର ସନ୍ନ୍ୟାସ ମନ୍ତ୍ର କ'ଣ ଉଚ୍ଚାରଣ କରିକରି ଯାଉଛନ୍ତି। ତେଣୁ ଯେତେବେଳେ ଦେଖିଥିଲେ ଗାଭୀମାନଙ୍କୁ ଦେଖିଥିଲେ ଗୋପାଳମାନଙ୍କୁ ଦେଖିଥିଲେ ତାଙ୍କର ବୃନ୍ଦାବନ ସ୍ମରଣ ହୋଇଗଲା। ତେଣୁ ସେ ପଚାରିଲେ ଏ ଗୋପାଳମାନେ ବୃନ୍ଦାବନ ବାଟ କେଉଁପଟେ ନା ଏଇପଟେ ଯାହା ନିତ୍ୟାନନ୍ଦକୁ କହିଥିଲେ ସେଇପଟେ ଦେଖେଇଦେଲେ। ତେଣୁ ସେ ଆସନ୍ତି ସେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ରାମ ରାମ। ତେଣୁ ଯେତେବେଳେ ଆସୁଛନ୍ତି ବାଟରେ ନଦୀ ପଡ଼ିଲା କହିଲେ ଯମୁନା ନଦୀ ଆସିଗଲା ବୃନ୍ଦାବନ ହେଇଗଲା। ତେଣୁ ନଦୀରେ ପାର ହେଉଛନ୍ତି ନିତ୍ୟାନନ୍ଦ ପ୍ରଭୁ ଖବର ଦେଇଦେଇଛନ୍ତି ଅଦିତାଚାର୍ଯ୍ୟଙ୍କୁ ଶାନ୍ତିପୁର ଯେ ମହାପ୍ରଭୁ ଯାଉଛନ୍ତି ତାଙ୍କର କିଛି ବସ୍ତ୍ର ମଧ୍ୟ ନାହିଁ ତେଣୁ ଅନ୍ତବସ୍ତ୍ର ବହିବସ୍ତ୍ର ସବୁ ଆଣିକି ଆସିବ ସେଠି ତାଙ୍କୁ ରିସିଭ୍ କରିବ ତାଙ୍କ ଶାନ୍ତିପୁର ଯିବେ। ତେଣୁ ଅଦିତାଚାର୍ଯ୍ୟଙ୍କୁ ଆସି ଠିଆ ହେଇଛନ୍ତି ମହାପ୍ରଭୁ ତ ମାନେ ଭଗବାନଙ୍କ ବିଷୟରେ ଭଗବାନଙ୍କର ଚିନ୍ତନରେ ସେ ଆଉ ବାହ୍ୟ ଚିନ୍ତା ନାହିଁ ତାଙ୍କର। ଯେତେବେଳେ ନଦୀ ପାର ହେଲେ ଦେଖିଲେ ଅଦ୍ୱୈତାଚାର୍ଯ୍ୟ ଅଛନ୍ତି କହିଲେ ଅଦ୍ୱୈତ ତୁମେ କ'ଣ ଏଠି ବୃନ୍ଦାବନରେ ଅଦ୍ୱୈତାଚାର୍ଯ୍ୟ ପ୍ରଭୁ ଆପଣ ଯେଉଁଠି ବୃନ୍ଦାବନ ସେଇଠି ଭଗବାନ ଯେଉଁଠି ସେଠି ବୃନ୍ଦାବନ। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଏଇଟା। ତାପରେ ତ ମହାପ୍ରଭୁ ଆସିଲେ ଶାନ୍ତିପୁର ରହିଲେ କିଛିଦିନ ରହିଲେ ତାଙ୍କ ମାଆ ଆସିଲେ ଏବଂ ସବୁ ଭକ୍ତମାନେ ଆସିଲେ କେତେଦିନ ରହିକି ସେଠି ମହାପ୍ରଭୁ ତାଙ୍କୁ ସବୁ ସାନ୍ତ୍ୱନା ଦେଲେ ତାଙ୍କଠୁ ବିଦାୟ ନେଇକି ସେ ପୁରୀକି ଆସିଛନ୍ତି ଜଗନ୍ନାଥ ପୁରୀକି। ଯେ ଆମର କହିବାର ଉଦ୍ଦେଶ୍ୟ ଥିଲା ଯେଉଁଠି ଭଗବାନଙ୍କର ଭକ୍ତ ଅଛନ୍ତି ଭଗବାନ ଅଛନ୍ତି ସେଇଠି ବୃନ୍ଦାବନ। ତେଣୁ ସେଇଠି ପ୍ରକୃତରେ ଯେଉଁ ଗଙ୍ଗା ନଦୀ ଗଙ୍ଗାର ଗୋଟେ ପଟେ ଯମୁନା ଗୋଟେ ପଟେ ଗଙ୍ଗା ବୋଲି କୁହାଯାଉଛି। ତେଣୁ ଯେଉଁ ଆମର ଏଠି ମଧ୍ୟ ସେଇ ବୃନ୍ଦାବନ ପରିବେଶ ସୃଷ୍ଟି ହୋଇଛି ଯେଉଁ ଭକ୍ତ ସେମାନେ ସେଇ ବୃନ୍ଦାବନ ପରିବେଶକୁ ଉପଲବ୍ଧ କରିପାରିବେ। ତେଣୁ ବୃନ୍ଦାବନ ଲୀଳା ଏଇ କାର୍ତ୍ତିକ ମାସରେ ଏଇଭଳି ଭାବରେ ଦାମୋଦର ଲୀଳା ଚାଲିଛି ବର୍ତ୍ତମାନ ସବୁ ସେ
ଗୁରୁମାନେ
ତେଣୁ ମୋତେ ଜଣେ ଭକ୍ତ ଆଜି ଚତୁର୍ଭୁଜ ପ୍ରଭୁ ଜଣେ ଅଛନ୍ତି, ସେ ଆମର ରାଧାକୁଣ୍ଡରେ, ସେ କଥା କହୁଥିଲେ ଗୋଟେ ବ୍ୟାସପୂଜାରେ କହୁଥିଲେ। ତେଣୁ ବୃନ୍ଦାବନ ଲୀଳା ଆମେ ମଧ୍ୟ ଏଇଠି ବୃନ୍ଦାବନରେ ବୃଦ୍ଧଙ୍କୁ କୃପାରୁ ବୃନ୍ଦାବନ ଆମେ ଏଠି ରହିଛି, ଆମେ ଯିବା ଦରକାର ନାହିଁ ବୃନ୍ଦାବନ, ଏଇଠି ବୃନ୍ଦାବନ ଅଛନ୍ତି। ତେଣୁ ତେଣୁ ଏଇ ଯେଉଁ ଲୀଳାଟି ଚାଲିଛି ମା' ଯଶୋଦା, ଯେତେବେଳେ ଆ ପୂର୍ବ ଶ୍ଳୋକରେ ବର୍ଣ୍ଣନା କରାଯାଇଥିଲା, କୋପ ସଂଜାତ କୋପ, ଏଇ ଯେଉଁ ଶ୍ଳୋକଟି ଥିଲା, ଆମେ କୋପରେ ଆମେ ରହିଗଲେ, ଆଉ ବେଶୀ ଦୂରକୁ ଯାଇପାରିଲେ ନାହିଁ। ସଂଜାତ କୋପ ସ୍ମୃତାରଣାଧରଂ ସଂଦୃଶ ଦଧି ଦଧିମନ୍ଥଭାଜନଂ ଭିତ୍ୱା ମୃଷାଶ୍ରୁ ଦୃଶତ୍ ଦସ୍ମନାରହୋ ଜଘାସ ହୟଂ ଗମନ୍ତରଂ ଗତଃ। ଏଇ ଶ୍ଳୋକଟି ଆମେ ଗତକାଲି ପାଠ କରୁଥିଲେ। ତେଣୁ ଯେତେବେଳେ ମା' ଯଶୋଦା ଦେଖିଲେ ପୁତ୍ରକୁ ସ୍ତନ୍ୟପାନ କରୁଥିଲା ବେଳେ ଚୁଲିରେ ଯେଉଁ କ୍ଷୀର ସବୁ ରହିଛି, ପଦ୍ମବନ୍ଧା ଗାଈର କ୍ଷୀର ପୁତ୍ର ପଡ଼ୁଛି, ତେଣୁ ଯଦିଓ ପୁଅ ଚାହୁଁନଥିଲେ ସ୍ତନ୍ୟପାନ ବନ୍ଦ କରିବା ପାଇଁ, କିନ୍ତୁ ଜବରଦସ୍ତି ସେ ବନ୍ଦ କରାଇ ଦେଇକି ଚାଲିଗଲେ। ତେଣୁ ଭଗବାନଙ୍କ କୋପ ଆସିଲା, ସଂଜାତ କୋପ, ଏକଥା ସବୁଟି ଆମେ ଗତକାଲି ଆଲୋଚନା କରୁଥିଲେ। ତେଣୁ ଭଗବାନଙ୍କର କ୍ରୋଧ ଆସିଲା, ଯଦିଓ ଭଗବାନଙ୍କର କ୍ରୋଧ ନାହିଁ, କ୍ରୋଧ ହେଉଛି ଭଗବାନଙ୍କର କ୍ରୋଧ ହେଉଛି ରଜ, ରଜଗୁଣରେ କ୍ରୋଧ ଆସେ, ଇଏ ହେଉଛନ୍ତି ଶୁଦ୍ଧ ସତ୍ତ୍ୱ। ଜଣେ ଆଚାର୍ଯ୍ୟ ଟିକାରେ କହିଛନ୍ତି ଯେ ଶୁଦ୍ଧ ସତ୍ତ୍ୱେ ବି କୋପ, ଶୁଦ୍ଧ ସତ୍ତ୍ୱ ସ୍ତରରେ ଥିଲେ ମଧ୍ୟ ତାଙ୍କର କ୍ରୋଧ ଆସୁଛି, ମୋତେ ଲୀଳା ପରିବେଷଣ କରୁଛନ୍ତି ଭଗବାନ। ତେଣୁ ଏ ଯେଉଁ ଲୀଳାଟି ସଂଜାତ କୋପ, କୋପ ଆସିଲେ ଯେମିତି ଛୋଟ ପିଲାମାନେ ତାଙ୍କର ଅଧର ବା ନିମ୍ନ ଓଟ ଯେଉଁ ସ୍ଫୁରିତ ହୁଏ ସେଭଳି ଭାବରେ ସ୍ଫୁରିତ ହେଉଛି, ଏବଂ ସନ୍ଦର୍ଶ ଦାଦି ମାନେ ଦନ୍ତ ଦ୍ୱାରା ତଳ ଓଠକୁ ବା ଅଧରକୁ କାମୁଡ଼ି ଦେଉଛନ୍ତି ଭଗବାନ, କ୍ରୋଧ ପ୍ରକାଶ କରୁଛନ୍ତି। ସନ୍ଦର୍ଶ ଦାଦି କାମୁଡ଼ି ଦେଇକିରି ରାଗିକିରି କ'ଣ କରୁଛନ୍ତି, ମନ୍ଥ ଭାଜନ ଦଧିମନ୍ଥ ଭାଜନ, ଯେଉଁ ଦହି ହାଣ୍ଡିଟି ଥିଲା ସେଇଟାକୁ ଭାଙ୍ଗିଦେଲେ, ଭାଜନ ସେଇ ଦଧିମା ପାତ୍ରଟିକୁ ଭିତ୍ୱା ଭାଙ୍ଗି ମୃଷାଶ୍ରୁ ମିଥ୍ୟା ଅଶ୍ରୁ ତ୍ୟାଗ କରୁଛନ୍ତି, ପ୍ରକୃତ ଅଶ୍ରୁ ପ୍ରକୃତ କାନ୍ଦୁନାହାନ୍ତି, ମିଥ୍ୟା କାନ୍ଦ କାନ୍ଦୁଛନ୍ତି, ଏବଂ ହୟଙ୍ଗମ ଅନ୍ତରଙ୍ଗତ ଅନ୍ୟ ଗୃହକୁ ଯାଇ ସେଠି ଏକାନ୍ତ ସ୍ଥାନରେ ହୟଙ୍ଗମ ଯା ନବନୀତ ନିଜେ ଗ୍ରହଣ କରୁଛନ୍ତି ବା ଖାଉଛନ୍ତି, ଏବଂ ମାକଣମାନଙ୍କୁ ମଧ୍ୟ ଦେଉଛନ୍ତି। ତେଣୁ ଗତକାଲି ଆମେ ଏଇ ଶ୍ଳୋକଟି ଆଲୋଚନା କରୁଥିଲା ବେଳେ ବହୁତ କଥା ଆସିଥିଲା ଦେହରେ, ଯାହା ହଉ, ତେଣୁ ବର୍ତ୍ତମାନ କୁହାହେଉଛି ଯେତେବେଳେ ମା' ଚାଲିଗଲେ ଭଗବାନ ଏଭଳି ଭାବେ କ୍ରୋଧ ପ୍ରକାଶ କରି ଦଧି ଫ୍ୟାମିଲିକୁ ଭାଙ୍ଗିଦେଲେ, ଭାଙ୍ଗିଦେଇ କ'ଣ କଲେ ନା ଆଉ ଗୋଟେ ଗୃହକୁ ଚାଲିଯାଇଛନ୍ତି, ସେଠିକାର ଶିକାରୀ ଥିବା ଯେଉଁ ଲହୁଣୀ, ସେ ଲହୁଣୀ ଖାଇବା ପାଇଁ ଭଗବାନ ଚାଲିଯାଇଛନ୍ତି। ତେଣୁ ଏ ସମୟରେ କ'ଣ ହେଇଛି ନା, ଉତାର୍ଯ୍ୟ ଗୋପୀ ସୁଶ୍ରୁତଂ ପୟ ପୁନଃ, ତେଣୁ ଗୋପୀ କହିଲେ ଯଶୋଦା ମା' ସେ ଜଭେନ ସ୍ଥା ଯଜଉ ବୋଲି କହାଯାଉଛି, ମାନେ ଦ୍ରୁତ ବେଗରେ ଧାଇଁଗଲେ, କ୍ଷୀରଟା ଉତରି ପଡ଼ୁଛି ନା, ଯେହେଲେ ବି ତା ସବୁ କାମ ଛାଡ଼ିକି ସବୁ ପଳେଇଯିବ, ମାନେ ବହୁତ ତରତରରେ ଧାଇଁବେ, ତେଣୁ ଜଭେନ ସା ଯଜଉ ବୋଲି କୁହାଯାଉ, ବହୁତ ଦ୍ରୁତଗତିରେ ସେ ଯାଇଥିଲେ। ତେଣୁ ଦ୍ରୁତଗତିରେ ଯାଇ ଉତାର୍ଯ୍ୟ ଗୋପୀ ମା' ଯଶୋଦା ସେଇ ସୁଶ୍ରୁତଂ ପୟ ପୁନଃ, ସେ ଯେଉଁ କ୍ଷୀରଟି ଉତରି ପଡ଼ୁଥିଲା ସୁଶ୍ରୁତଂ, ବହୁତ ଗରମ ଥିଲା, ଯାହା ହଉ ତାକୁ ତାରି ଦେଲେ ତଳକୁ, ଚୁଲିରୁ ତଳକୁ ଆଣିଲେ, ଘିନି ଆସିଲେ ପୟ ପୁନଃ। ତେଣୁ ପୁନଃ ପ୍ରବିଶ ସଂଦୃଶ ଦଧ୍ୟମାତ୍ରକମ୍, ପୁଣି ଯେତେବେଳେ ଫେରୁଛନ୍ତି, ପୁଅକୁ ସ୍ତନ୍ୟପାନ କରାଉଥିଲେ, ତେଣୁ ସେ ଚାହୁଁଛନ୍ତି ନେଇକି ପୁଅକୁ ପୁଣି ସ୍ତନ୍ୟପାନ, ପୁଅ ଚାହୁଁନଥିଲା ସ୍ତନ୍ୟପାନ ବନ୍ଦ କରିବା ପାଇଁ, ଜବରଦସ୍ତି ବନ୍ଦ କରିଦେଇଥିଲେ, ତେଣୁ ମା' ଯଶୋଦା ଚିନ୍ତା କରୁଛନ୍ତି ପୁଣି ଯାଇକି ସ୍ତନ୍ୟପାନ କରେଇବି ପୁଅକୁ। ଏଭଳି ଭାବରେ ପ୍ରବିଶ୍ୟ ଯେତେବେଳେ ପୁଣି ପ୍ରବେଶ କଲେ, ସଂଦୃଶ୍ୟରେ ଦଧ୍ୟମାତ୍ରକମ୍, ଏଠି ଦେଖିଲେ ଆଉ ସେ ଦଧିଭାଣ୍ଡ ନାହିଁ କି ପୁଅ ବି ନାହିଁ, ଦଧ୍ୟମାତ୍ରକମ୍, ସେ ଯେଉଁ ଦଧିଭାଣ୍ଡରେ ଦହି ଦଧି ମନ୍ଥନ କରୁଥିଲେ ସେଇଟା କ'ଣ ହେଇଛି ନା, ଭଗ୍ନମ୍ ବିଲୋକ୍ୟ, ସେଇଟା ଭାଙ୍ଗିଯାଇଛି। କିଭଳି ଭାଙ୍ଗିଯାଇଛି ନା, ପୁରା ଭାଙ୍ଗିକିରି ଚାରିଆଡ଼େ ବିଛାଡ଼ ହେଇକି ପଡ଼ିଛି, ତା ନୁହଁ, କେଉଁଠି ଭଙ୍ଗା ହେଇ ଜଣାପଡ଼ୁନି, କେଉଁଠି ଭଙ୍ଗା ହେଇ ଜଣାପଡ଼ୁନି, କିନ୍ତୁ ଭଗ୍ନମ୍ ବିଲୋକ୍ୟ କେମିତି ଜାଣିଲେ ଭଗ୍ନ ହେଇଛି ବୋଲି, ନା ଦଧି ଆଉ କିଛି ନାହିଁ। ତେଣୁ ଏଇଟା ଭଗବାନ ସେ ପରେ ଆସିବ, ସେଇଟା ଭଗ୍ନମ ବିଲୋପ୍ୟ ଜାଣିପାରିଲେ ଭାଙ୍ଗି ଯାଇଛି କିନ୍ତୁ ଭଙ୍ଗା ବେଳେ ଦେଖାଯାଉ ନାହିଁ, ଯେମିତି ଥିଲା ସେମିତି ରହିଛି, ଭଗବାନ ଭାଙ୍ଗିଛନ୍ତି। ତେଣୁ ଭଗ୍ନମ ବିଲୋପ୍ୟ ସ୍ୱସୂତ୍ର କର୍ମଦୋଷ, ଜାଣିଲେ ଇଏ ମୋର ନଟଖଟ ପୁତ୍ରର କାମ, ଆଉ କାହାର ନୁହେଁ ଏଇଟା। ନହେଲେ କ୍ଷୀର 25 କେଜି ପାଖାପାଖି କ୍ଷୀର ଥିଲା ବୋଲି କୁହାଯାଉଥିଲା, ମନ୍ଥନ କରୁଥିଲେ
25 କେଜି ଲିଟର
ଜହାସ, ତେଣୁକରି ହସିଲେ ସେ ଜହାସ ଶବ୍ଦ ବାହାର କରାଯାଇଛି। ଜହାସ ଆମେ ନାଚନ୍ତି ଟିକାରେ କହୁଛନ୍ତି, ମା ଯଦି ଦେଖିଲେ ଦହି ବାଣ୍ଟ ଠିକ୍ କିଛି ଭାଙ୍ଗିନି, ଆଉ ଦହି କୁଆଡ଼େ ଗଲା, କିଛି ଦହି ନାହିଁ। ତେଣୁ ସେ ତାଙ୍କର ବାମ ତର୍ଜନୀକୁ ନାଶା ଆଗ୍ରହ ଦେଇକି ଚିନ୍ତା କଲେ, ଓ ଏଇଟା ମୋର ପୁଅର କାମ, ତେଣୁକରି ସେ ହସିଲେ ଜହାସ, କ୍ରୋଧ ପ୍ରକାଶ କଲେ ନାହିଁ। ଏତେ ଦହି ଭାଙ୍ଗିଗଲା ମାନେ ଦହି ନଷ୍ଟ ହୋଇଗଲା, ତେଣୁ କ୍ରୋଧ ଆସିବା କଥା, କିନ୍ତୁ ପୁତ୍ର ସ୍ନେହ ରହିଛି। କାହିଁକି ହସିଲେ ଆଚାର୍ଯ୍ୟ ଟିକାର କହୁଛନ୍ତି ଯେ ପୁଅର କେତେ ବୁଦ୍ଧି, ଛୋଟ ପିଲା ହେଲେ ମଧ୍ୟ କ'ଣ ତା'ର କେତେ ବୁଦ୍ଧି, ସେ କ'ଣ କରି ଭାଙ୍ଗିଛି ନା ସେଇଟାକୁ ଟେକିକିରି ଗୋଟେ ହାତରେ ଟେକି ଆଉ ଗୋଟେ ହାତରେ ତଳୁ ଭାଙ୍ଗିଛି, ତେଳୁ ଜଣାପଡ଼ୁନି ଭଙ୍ଗ ହେଉଛି ବୋଲି, ଯାହା ଜିନିଷ ସେମିତି ରହିଛି ତଳୁ ଭାଙ୍ଗି ଶିଳୁପାରେ ଯେଉଁ ପୂର୍ଣ୍ଣ କରାଗଲା ନା, ଅସ୍ମମ ଅସ୍ମକମ ସନ୍ଦେଶ ଦାଦ୍ଭି ଦିଶଦସ୍ମନା, ଗୋଟେ ଶିଳୁପୁଆଟେ ଥିଲା ସେଇ ଶିଳୁପୁଆରେ ଟେକିକିରି ତଳୁ ଭାଙ୍ଗିଛନ୍ତି। ତେଣୁ ଆଉ ଶବ୍ଦ ବି ହେବନି, ତଳୁ ଭଙ୍ଗା ମାଠିଆରେ ଭର୍ତ୍ତି ହେଇକି ରହିଛି କ୍ଷୀର, ଶବ୍ଦ ବି ହେବନି, ଶବ୍ଦ ହେଇଥିଲେ ମା ଜାଣିଥାନ୍ତେ କ'ଣ ଏଇ ଶବ୍ଦ କ'ଣ ହେଲା। ତେଣୁ ଦେଖିଲେ ଶବ୍ଦ ବି ନାହିଁ, ଘିରେ ଭଙ୍ଗା ହେଇଛି ମାନେ ଶବ୍ଦ ନିଶବ୍ଦରେ ଭଙ୍ଗା ହେଇଯାଇଛି। ତେଣୁ ମା ଯଶୋଦା ଚିନ୍ତା କଲେ ଇଏ ମୋର ପୁଅର କାମ, ନଟଖଟ ପୁଅର କାମ, କାରଣ ସେ ବହୁତ ପ୍ରକାର ଅଷ୍ଟମଧ୍ୟାୟରେ ବର୍ଣ୍ଣନା କରାଯାଇଛି, ବହୁତ ପ୍ରକାର ନଟଖଟ କାର୍ଯ୍ୟ ସବୁ କରୁଛନ୍ତି, ସବୁ ଗୋପୀମାନେ ଆସି ଅଭିଯୋଗ ଦେଉଛନ୍ତି। ତେଣୁ ସେ ଆଉ କ୍ରୋଧ ପ୍ରକାଶ କରେ ନାହିଁ, ଯଦିଓ ଏତେ କ୍ଷୀର ନଷ୍ଟ ହୋଇଗଲା ତା ପାଇଁ କ୍ରୋଧ ପ୍ରକାଶ କରେ ନାହାନ୍ତି, ପୁତ୍ର ସ୍ନେହରେ ହସି ସେ ପୁଅର ଯେଉଁ ବୁଦ୍ଧି ଦେଖିକି ଚିନ୍ତା କରୁଛନ୍ତି, କେତେ ବୁଦ୍ଧି ପୁଅର ଏବଂ କେତେ ଶକ୍ତି ମଧ୍ୟ, ଛୋଟ ପିଲା ହେଲେ ବି 25 କେଜି ଇଏକୁ ଉଠେଇକିରି ତଳୁ ଭାଙ୍ଗିଛି, ନହେଲେ କେମିତି ସବୁ ଦହି ସବୁ ବିଞ୍ଚିକି ଚାରିଆଡ଼େ ଚାଲି ଯାଇଛି, କ'ଣ ଉଜାଡ଼ି ଯାଇଛି, ଚାରିଆଡ଼େ ବିଛୁଡ଼ି ଯାଇଛି ଦହି, ଚା ପିନ ତତ୍ର ପଶ୍ୟତି, ଏବଂ ସେଠି ମଧ୍ୟ ପୁଅକୁ ମଧ୍ୟ ଦେଖୁନାହାନ୍ତି। ତେଣୁ ନିଶ୍ଚିତ ଜାଣିଲେ ପୁଅ କରିଛି ଏସବୁ କାର୍ଯ୍ୟ, ନଡ଼ା ଆଉ କିଏ କରିନାହାନ୍ତି, ପୁଅ ହିଁ କରିଛି। ତେଣୁ ଏଠି ଯେଉଁ ଭଗବାନ ଯେଉଁ ତା ପୂର୍ବ ଶ୍ଳୋକରେ କୁହାଗଲା ଯେଉଁ କ୍ରୋଧ ପ୍ରକାଶ କଲେ, ଭଗବାନଙ୍କର ହେଉଛନ୍ତି ଶୁଦ୍ଧ ସତ୍ତ୍ୱ ସ୍ତର, ଶୁଦ୍ଧ ସତ୍ତ୍ୱ ସ୍ତରରେ ସେ ଥାଆନ୍ତି। କିନ୍ତୁ ଶୁଦ୍ଧ ସତ୍ତ୍ୱ ସ୍ତରରେ କୋପ ନଥାଏ, କ୍ରୋଧ ନଥାଏ, କ୍ରୋଧଟା ଆସେ ରଜଗୁଣରେ ଆସେ, କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ, ରଜଗୁଣରେ ଆସେ। କିନ୍ତୁ ଭଗବାନଙ୍କର ଏ ଯେଉଁ କ୍ରୋଧ ଆମେ ଗତକାଲି କହୁଥିଲେ, ଭଗବାନଙ୍କର ହେଉଛି ସ୍ପିରିଚୁଆଲ ମାନେ ତାଙ୍କର ହେଉଛି ଶୁଦ୍ଧ ସତ୍ତ୍ୱ ସ୍ତରରେ କ୍ରୋଧ, ଏଇଟା ପ୍ରକୃତ କ୍ରୋଧ ନୁହଁ, ପ୍ରକୃତ ରଜତମ ଗୁଣ ଦ୍ୱାରା କ୍ରୋଧ ନୁହଁ ଭଗବାନଙ୍କର। ତେଣୁ ସେସବୁ ହେଉଛି ଆବସୋଲ୍ୟୁଟ, ସେସବୁ ହେଉଛି ଅଦ୍ୱୟ। ଆମେ ଭୌତିକ ଜଗତରେ ରହିଛେ, ଦ୍ୱୈତମୟ ଜଗତ, ତେଣୁ ଏଠି ଆମେ ସବୁ ବିପରୀତ ଜିନିଷ ସବୁ ରହିଛି, ହସ ଅଛି ମାନେ କାନ୍ଦ ରହିଛି, ମାନ ଅଛି ମାନେ ଅପମାନ ରହିଛି, ସୁଖ ଅଛି ମାନେ ଦୁଃଖ ରହିଛି, ଦିନ ଅଛି ମାନେ ରାତି ରହିଛି। କିନ୍ତୁ ଅଦ୍ୱୟ ଜଗତରେ ସେସବୁ ଇଏ ଯେଉଁ ବିପରୀତ କିଛି ଶବ୍ଦ ନାହିଁ, ବିପରୀତ କିଛି ଜିନିଷ ନାହିଁ, ତେଣୁ ଆମେ ବୁଝିବାକୁ ଏତେ ସହଜ ନୁହଁ, ବୁଝିପାରିବାନି ଆମେ କେମିତି ଏସବୁ ଜିନିଷ ଯେଉଁ ଦ୍ୱୈତ ଜଗତରୁ ଉର୍ଦ୍ଧ୍ୱରେ ଯେଉଁ ବସ୍ତୁ ସବୁ ରହିଛି ଅଦ୍ୱୟ ଜ୍ଞାନ ତତ୍ତ୍ୱ, ତାକୁ ବୁଝିବା ଏତେ ସହଜ ନୁହଁ। ତେଣୁ ଭଗବାନଙ୍କର ସବୁ ଭାବ, ଭଗବାନଙ୍କର କାମନା ଆମେ କୁହାଗଲା ତାଙ୍କର ସବୁ ରହିଛି, ସ୍ତନ୍ୟ କାମ ଭଗବାନଙ୍କର କାମନା ଯାହା ହେଉଛି, ଯଦିଓ ସେ ହେଉଛନ୍ତି ଆତ୍ମାରାମ, ତାଙ୍କର କାମ କ୍ରୋଧ ଲୋଭ, ଭଗବାନ ମଧ୍ୟ ଲୋଭ ରହିଛି। ଶିଶୁ ଗୌରବ ସ୍ୱାମୀ ମହାରାଜ କଥାଟି କହୁଥିଲେ, ଭଗବାନଙ୍କର ଲୋଭ, ଯେତେବେଳେ ଭଗବାନ ନୃସିଂହଦେବ ରୂପରେ ଆବିର୍ଭାବ ହେଲେ ସେହି ସମୟରେ ଭଗବାନଙ୍କ ଲୋଭ ଆରମ୍ଭ ହେଲା, କାମ ଯେତେବେଳେ ବାଧା ପାଏ ସେତେବେଳେ କ୍ରୋଧ ଜାତ କରାଏ, ଏବଂ ଯେତେବେଳେ କାମନାଟା ପୂରଣ ହୋଇଯାଏ ସେତେବେଳେ ଲୋଭ ଜାତ କରାଏ। ତେଣୁ କାମର ଲୋଭ ଏବଂ କ୍ରୋଧର ଜନନୀ ହେଉଛନ୍ତି କାମ କାମ କାମଟା ଯେତେବେଳେ କାମା ଧାତୁ ବିଷାନ ବଂଶ ସଙ୍ଗ ସ୍ତେଷ ପ୍ରଜାତେ ସଙ୍ଗା ସଂଜାତ କାମ କାମାତ କ୍ରୋଧ ବିଜାତେ କାମର କ୍ରୋଧ କଥା ଲୋଭ କଥା କୁହାଯାଏ ନାହିଁ କାମନାଟା ଯେତେ ପୂରଣ ହୋଇଯିବ ସେତେବେଳେ ଲୋଭ ଆସିବ କାମନାଟା ଯେତେବେଳେ ବାଧାପ୍ରାପ୍ତ ହେବ ସେତେବେଳେ କ୍ରୋଧ ଆସିବ ତେଣୁ ଭଗବାନଙ୍କର ଏସବୁ କୌଣସି ତାଙ୍କର ସେ ହେଉଛି ଆତ୍ମାରାମ ତାଙ୍କର କ'ଣ କାମନା ଅଛି ସେ କାମନା ବାଧାପ୍ରାପ୍ତ ହେଲେ କ୍ରୋଧ ହେବ କାମନା ପୂର୍ତ୍ତି ହେଲେ ଲୋଭ ହେବ ଭାଗବତ କଥା କିଛି ଶୁଣୁନାହାନ୍ତି ଶୁଣୁଥିଲେ ଚିନ୍ତା ରହନ୍ତା କ'ଣ ଭାଗବତ କହୁଛନ୍ତି ଜଣେ କି କହୁଛନ୍ତି ଭାଗବତ କ'ଣ ଚାଲିଛି ଚାଲୁଥିବ ଆମେ ଆମର କଥା ହେଉଥିବା ତେଣୁ ଯାହା ହଉ କାମ କାମ ଯେତେବେଳେ ବାଧାପ୍ରାପ୍ତ ହେଉଛି ସେତେବେଳେ କ୍ରୋଧରେ ପରିଣତ ହେଇଯାଉଛି କାମ ଯେତେ ପୂରଣ ହେଇଯାଉଛି ସେତେବେଳେ ଲୋଭରେ ପରିଣତ ହେଇଯାଉଛି କିନ୍ତୁ ଭଗବାନଙ୍କର ଯେଉଁ କାମ କ୍ରୋଧ ଲୋଭ ହେଉଛି ଅପ୍ରାକୃତ କାମ କ୍ରୋଧ ଲୋଭ ଏ ଭଗବାନଙ୍କର ଅପ୍ରାକୃତ ଆମର ମଧ୍ୟ ଯେଉଁ ସବୁ କାମ କ୍ରୋଧ ଲୋଭ ମୋ ମଦ ମାତ୍ସର୍ଯ୍ୟ ସବୁ ରହିଛି ଇଏ ମଧ୍ୟ ମାତ୍ସର୍ଯ୍ୟକୁ ଛାଡ଼ିଦେଲେ ଆଉ ଯେଉଁ ପାଞ୍ଚଟି ବସ୍ତୁ ରହିଛି ଇଏ ମଧ୍ୟ ଅପ୍ରାକୃତ ହେଇପାରିବ ଅପ୍ରାକୃତ କାମ ଅପ୍ରାକୃତ କ୍ରୋଧ ଅପ୍ରାକୃତ ଲୋଭ ଏସବୁ ହେଇପାରିବ ଆମର କିଏ ରଖି କହିଛନ୍ତି ସେଇଟା କାମ କୃଷ୍ଣ କର୍ମାପଣି କ୍ରୋଧ ନରୋତ୍ତମ ଦାସ ଠାକୁର କହିଛନ୍ତି ସେଇଟା କ୍ରୋଧ ଆମେ ଏ ହେଉଛି ଆମର ହେଉଛି ଟ୍ରାନ୍ସେଣ୍ଡେଣ୍ଟାଲ ଏସବୁ କାମ କ୍ରୋଧ ଲୋଭ ମୋହ ମଦ ଯେଉଁ ରହିଛି ଇଏ ହେଉଛି ଟ୍ରାନ୍ସେଣ୍ଡେଣ୍ଟାଲ କିନ୍ତୁ ଯେହେତୁ ଆମେ ଭୌତିକ ସ୍ତରରେ ରହିଯାଇଛେ ତେଣୁ ସେଇଟା ଭୌତିକ ହେଇଛି ଯେତେବେଳେ ଜଣେ ପିଓର ହେଇଯିବ ଯେତେବେଳେ ଜଣେ ଶୁଦ୍ଧ ହେଇଯିବ ତାହାର ମଧ୍ୟ ଏସବୁ ରହିବ ଯେମିତି ଭଗବାନଙ୍କ ସବୁ ରହିଛି ତେଣୁ ସେସବୁ ସବୁ ସ୍ପିରିଚୁଆଲ ଟ୍ରାନ୍ସେଣ୍ଡେଣ୍ଟାଲ ମ୍ୟାଟେରିଆଲ ନୁହଁ ସେସବୁ ତେଣୁ ଶ୍ରୀସିଂହ ବରୁଣ ସେ ମହାରାଜ କହନ୍ତି ଯେ ଭଗବାନ ଆବିର୍ଭାବ ହେଲେ ନୃସିଂହଦେବ ରୂପରେ ଆବିର୍ଭାବ ହେଲେ ସେତେବେଳେ ଭଗବାନଙ୍କ ରୂପ ଦେଖି ଆମେ କାଲି ମୋତେ କହୁଥିଲେ ଭଗବାନ କ୍ରୋଧ ନୃସିଂହଦେବଙ୍କ କ୍ରୋଧ ଥିଲା ଦେଖି ସମସ୍ତେ ଭୟ କରିଯାଉଥିଲେ କିନ୍ତୁ ପ୍ରହ୍ଲାଦ ମହାରାଜ ଭୟ କରୁନଥିଲେ ପ୍ରହ୍ଲାଦ ମହାରାଜ ବହୁତ ସ୍ତୁତି କରିଛନ୍ତି ଆମେ କାଲି ସେ ସ୍ତୁତିଟି କହୁଥିଲେ ମା ଭଗବାନ କ୍ରୋଧ ଶାନ୍ତ ହୋଇଗଲା ପ୍ରହ୍ଲାଦ ମହାରାଜ କହିଲେ ପ୍ରଭୁ ଆପଣଙ୍କର କ୍ରୋଧ ଶାନ୍ତ କରନ୍ତୁ କ'ଣ କହିଲେ ଯେ ତଦ୍ୟ ମନ୍ୟୁ ଅସୁର ହତ ତୟାର୍ଯ୍ୟ ଆମେ କାଲି ଏଇଟା କହିଥିଲେ ଯେ ପ୍ରହ୍ଲାଦ କହୁଛନ୍ତି ପ୍ରଭୁ ଆପଣ ବର୍ତ୍ତମାନ କ୍ରୋଧକୁ ତ୍ୟାଗ କରନ୍ତୁ ନା ମୁଁ ଯେଉଁ ତୁମର ପିତାଙ୍କୁ ହତ୍ୟା କଲି ଆଉ ଏସବୁ ପାଇଁ ସାଧୁମାନେ ଏଇଟାକୁ ଗ୍ରହଣ କରିବେ ନାହିଁ ଆନନ୍ଦିତ ହେବେ ନାହିଁ ନା ପ୍ରଭୁ ମୋଦତେ ସାଧୁର ବି ବିଶ୍ଚିକ ସର୍ପ ହତ୍ୟା ସାଧୁମାନେ ମଧ୍ୟ ଯେତେବେଳେ ବିଶ୍ଚିକ ବା ବିଛା କଙ୍କଡ଼ା ବିଛା ବା ସର୍ପକୁ ଯେତେବେଳେ ହତ୍ୟା କରାଯାଏ ସେତେବେଳେ ସେ ଆନନ୍ଦିତ ହୁଅନ୍ତି ଏହି ପ୍ରସଙ୍ଗରେ ଆମେ ଗତକାଲି କହୁଥିଲୁ ପ୍ରଭୁପାଦ ମହାରାଜ ଯେତେବେଳେ ଯାଇଥିଲେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କ ପ୍ରଭୁପାଦଙ୍କର ଆଶ୍ରମକୁ ସେଠି ଗୋଟେ ସାପଟେ ଆସିଥିଲା ତାକୁ ଦେଖି ସମସ୍ତେ ଭୟ କରିଗଲେ ଏବଂ ମହାରାଜ କହିଲେ ଫାର୍ଷ୍ଟ ଫ୍ଲୋରରେ ରହିଛି ସେ କହିଲେ କିଲି ମୋତେ ହତ୍ୟା କର ତେଣୁ ପ୍ରଭୁପାଦ ମହାରାଜଙ୍କର ସନ୍ଦେହ ଥିଲା ସାଧୁ ହୋଇକି ବିଭାଗ କହୁଛନ୍ତି ତାପରେ ଯେତେବେଳେ ଏଇ ଶ୍ଳୋକଟି ଦେଖିଲେ ସପ୍ତମ ସଂଗ ନବମ ଅଧ୍ୟାୟରେ ସେ ଜାଣିଲେ ଯେ ସାଧୁ ଯାହା କହନ୍ତି ଯାହା କରନ୍ତି ସେ ଶାସ୍ତ୍ର ଅନୁଯାୟୀ ହିଁ କରନ୍ତି ତେଣୁ ସେଇ ଶ୍ଳୋକରେ ଆଉ ଗୋଟେ ପାଠ ରହିଛି ଯେ ମୋତେ ସାଧୁର ବି ବିଶ୍ଚିକ ସର୍ପ ହତ୍ୟା ରୂପଂ ବିବାହ ଜଣା ସ୍ମରନ୍ତି ସେଇ ଯେଉଁ ଆପଣଙ୍କର ଏଇ ଯେଉଁ ରୂପ ନୃସିଂହ ରୂପ ଏ ରୂପ ଯେଉଁମାନେ ଲୋକାସ୍ତ ନିବୃତ୍ତା ପ୍ରତିଜନ ସର୍ବେ ସମସ୍ତେ ସେଠି ସବୁ ଥିଲେ ନା ସବୁ ବିଶ୍ୱର ଅଧିବାସୀମାନେ ସବୁ ଆସି ସେଠି ଥିଲେ ସମସ୍ତେ ପ୍ରାର୍ଥନା କରିଛନ୍ତି ନୃସିଂହଦେବକୁ ତେଣୁ ପ୍ରହ୍ଲାଦ ମହାରାଜ ପ୍ରଭୁ ଏ ଯେଉଁ ଲୋକମାନେ ସବୁ ଅଛନ୍ତି ଲୋକ ଅଧିବାସୀମାନେ ସବୁ ଅଛନ୍ତି ଏମାନେ ସବୁ ଆନନ୍ଦିତ ହେଉଛନ୍ତି ଆପଣଙ୍କୁ ଅପେକ୍ଷା କରୁଛନ୍ତି ସେ କେମିତି କେତେବେଳେ ଆପଣ ଆମ କ୍ରୋଧ ଶାନ୍ତ ହେବ ନିବୃତ୍ତିମିତା ପ୍ରତିଜନ ସର୍ବେ ରୂପ ନୃସିଂହ ବିବାହ ଜଣା ଶୁଣନ୍ତି ଆପଣଙ୍କ ଯେତେବେଳେ ଲୋକମାନେ ବିପଦରେ ପଡ଼ିବେ ଆପଣଙ୍କ ଏହି ରୂପକୁ ସେମାନେ ଧ୍ୟାନ କରିବେ ଭଗବାନ ଯେତେ ସୌମ୍ୟ ବପୁ ରହିଲେ ମଧ୍ୟ ଭଗବାନ ରାମଚନ୍ଦ୍ରଙ୍କର ବହୁତ ସୌମ୍ୟ ବପୁ ରହିଛି ଭଗବାନ କୃଷ୍ଣଙ୍କର ମଧ୍ୟ ରହିଛି କିନ୍ତୁ ବିପଦରେ ପଡ଼ିଲେ ସେ ସୌମ୍ୟ ବପୁକୁ ଧ୍ୟାନ କରିବେ ନାହିଁ ଦେଖିଲେ ଆପଣ ଏଇ ରୂପକୁ ଯେଉଁ କ୍ରୋଧ ଉଗ୍ର ରୂପ ଉଗ୍ର ନୃସିଂହ ଏହି ନୃସିଂହ ରୂପକୁ ଧାରଣ କରିବେ। ତେଣୁ ଏଇଭଳି ଭାବରେ କହିବାରୁ ଭଗବାନ ନୃସିଂହଦେବଙ୍କର କ୍ରୋଧ ଶାନ୍ତ ହେଲା। ତେଣୁ ଏଭଳି ପ୍ରୀତ ହୋଇଗଲେ ପ୍ରହ୍ଲାଦଙ୍କ ଉପରେ ପ୍ରହ୍ଲାଦଙ୍କୁ ନେଇ କୋଳରେ ବସାଇ ଦେଉଛନ୍ତି, କୋଳରେ ବସାଇ ଦେଉଛନ୍ତି, କୋଳରେ ବସାଇକିରି ସେ ଚିନ୍ତା କରୁଛନ୍ତି ପ୍ରହ୍ଲାଦ ଯେଉଁ ଆନନ୍ଦ ପାଉଛି ସେ ଆନନ୍ଦ କିଭଳି ଭାବରେ, ପ୍ରହ୍ଲାଦର ଆନନ୍ଦ କିଭଳି ଭାବରେ। କାରଣ ପ୍ରହ୍ଲାଦକୁ କୋଳରେ ବସାଇ ନୃସିଂହଦେବ ପିତାର ଆନନ୍ଦ ପ୍ରାପ୍ତ ହେଉଛନ୍ତି, ପିତା ଯେଉଁ ଆନନ୍ଦ ପ୍ରାପ୍ତ ହେଉଛି ପୁତ୍ର ପାଇକିରି, ପିତା ଯେଉଁ ଆନନ୍ଦ ପ୍ରାପ୍ତ ହେଉଛି ପୁତ୍ର ପିତା ପାଇକି ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି ସେ ଆନନ୍ଦ କିଭଳି ଭାବରେ। ଏ ଗୋଟେ ହେଉଛି ବିଷୟ ଆଉ ଗୋଟେ ହେଉଛି ଆଶ୍ରୟ। ଭଗବାନ ହେଉଛନ୍ତି ପ୍ରୀତିର ବିଷୟ, ଭକ୍ତ ହେଉଛନ୍ତି ପ୍ରୀତିର ଆଶ୍ରୟ। ତେଣୁ ଏଇ ବିଷୟ ଜାତୀୟ ସୁଖ ଯେଉଁ ରହିଛି ଭଗବାନ ସେଇଟା ପାଉଛନ୍ତି, କିନ୍ତୁ ଆଶ୍ରୟ ଜାତୀୟ ସୁଖଟା କିଭଳି ଭାବରେ ସେଇଟା ଭଗବାନ ଜାଣିପାରୁନାହାନ୍ତି। ପୁତ୍ର ପ୍ରହ୍ଲାଦ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛି ସେ ଆନନ୍ଦଟା କିଭଳି, ତେଣୁ ଭଗବାନଙ୍କ ଲୋଭ ଜାତ ହେଲା। ଏଠି ଭଗବାନ କ୍ରୋଧ ଜାତ କରିଛନ୍ତି, ସେଠି ଭଗବାନଙ୍କର ଲୋଭ ଜାତ ହେଇଛି। ତେଣୁ ଲୋଭ ଜାତ ହେବା ପରେ ଭଗବାନ ଯେଉଁ ଆସିଥିଲେ ସେ ସ୍ତମ୍ଭରୁ ଆବିର୍ଭାବ ହୋଇଥିଲେ, ଭାଗବତ ସପ୍ତମ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ସତ୍ୟଂ ବିଧାତୁ ନିଜ ଭୃତ୍ୟ ଭାସିତମ୍, ନିଜର ଭୃତ୍ୟଙ୍କର ସତ୍ୟକୁ କଥାକୁ ସତ୍ୟରେ ପରିଣତ କରିବା ପାଇଁ ଭଗବାନ ସ୍ତମ୍ଭେ ସଭାୟା ନ ମୃଗମ୍ ନ ମାମୁସମ୍, ସଭାରେ ଥିବା ସ୍ତମ୍ଭରୁ ଭଗବାନ ଆବିର୍ଭାବ ହୋଇଛନ୍ତି। ତେଣୁ ତାଙ୍କର ପିତାମାତା କେହି ନାହାନ୍ତି, କାହାକି ପିତାମାତା ଡାକିବେ ଜାଣିପାରୁନାହାନ୍ତି, ତାଙ୍କର ଲୋଭ ଆସିଲା ମୋର ଜଣେ ପିତା ଥାନ୍ତି କି, ମୁଁ ପୁତ୍ରର ଆନନ୍ଦ ପ୍ରାପ୍ତ, ଯେଉଁ ପ୍ରହ୍ଲାଦ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛି ସେ ଆନନ୍ଦ ମୁଁ ପ୍ରାପ୍ତ ହୁଅନ୍ତି। ଏଇଭଳି ଭାବରେ ଚିନ୍ତା କରୁଥିବା ସମୟରେ ତେଣୁ ଭଗବାନ ଯାହା ଚାହିଁବେ ତାହା ପୂରଣ ହୋଇପାରିବେ, ଭଗବାନ ହେଉଛନ୍ତି ଆତ୍ମକାମ, ସେ ଯାହା ଚାହିଁବେ ତାହା କରିବେ। କ'ଣ ତାଙ୍କର ହେଉଛି ସ୍ୱାଭାବିକ ଜ୍ଞାନ ବଳ କ୍ରିୟାଚ, ଭଗବାନଙ୍କ ସବୁ ଶକ୍ତି ହେଉଛି ସ୍ୱାଭାବିକ, ଯାହା ଚାହିଁବେ ତାହା ହେଇଯିବ ଭଗବାନଙ୍କର। ପ୍ରଭୁ କାଲି କହୁଥିଲେ କ'ଣ ସେଇଟା ଜ୍ଞାନ ଶକ୍ତି କ୍ରିୟାଶକ୍ତି, କ୍ରିୟାଶକ୍ତି ଜ୍ଞାନ ଶକ୍ତି ଯାଉ ଏବଂ କେଉଁ ଶ୍ଲୋକରେ ସେଇଟା ଅଛି ମୁଁ ସେଇଟା ଚିନ୍ତା କରୁଛି, ଆମର ଉପନିଷଦରେ ବର୍ଣ୍ଣନା କରାଯାଇଛି ନିତ୍ୟ ନିତ୍ୟା ନା ଚେତନ ଚେତନ ନା ଏକ ଗୌନା ଯେଉଁ ବୃଦ୍ଧାଦି କାମ ସମସ୍ତଙ୍କ କାମନା ପୂରଣ କରନ୍ତି। ନା ଆଉ ଗୋଟେ ଶ୍ଲୋକ, ଆଉ ଉପନିଷଦରେ ଆଉ ଗୋଟେ ଶ୍ଲୋକ ଅଛନ୍ତି, ପରାଶ ଶକ୍ତି ବିବିଧ ଶ୍ରୁଏତେ, ପରାଶ ଶକ୍ତି ବିବିଧ ତା ପୂର୍ବରୁ ମଧ୍ୟ ଗୋଟେ ରହିଛି, ନ ତସ୍ୟ କାର୍ଯ୍ୟ କରଣଂ ଚ ବିଦ୍ୟତେ ନା ତଥା ସମସ୍ୟା ଅଧିକସ୍ତ ଦୃଶ୍ୟତେ, ପରାଶ ଶକ୍ତିର ବିବିଧେ ଶୁଏତେ ସ୍ୱାଭାବିକ ଜ୍ଞାନ ବଳ କ୍ରିୟାଚ। ଭଗବାନଙ୍କର ଏଇ ଯେଉଁ ଭୌତିକ ଜଗତରେ ସବୁ କାର୍ଯ୍ୟ କାରଣ ସବୁ ହେଉଛି, ସବୁ କାର୍ଯ୍ୟର ଗୋଟେ କାରଣ ରହିଛି, କିନ୍ତୁ ଭଗବାନଙ୍କ ସେସବୁ ନାହିଁ। ଭଗବାନ ଯଦି କହିବା ଭଗବାନ କେମିତି ଆସିଲେ, ତାଙ୍କର କାରଣ କିଏ, ନା ତାଙ୍କର କାର୍ଯ୍ୟ କାରଣ ନାହିଁ, ନ ତସ କାର୍ଯ୍ୟ କାରଣ ତ ବିଦ୍ୟୁତ ନ ତଥା ସମସ୍ୟା ବ୍ୟତିକସ୍ତ ଦିଶ୍ଚତେ, ତାଙ୍କ ସହିତ କେହି ସମାନ ହେଇପାରିବେ ନାହିଁ, ନ ତଥା ସମସ୍ୟା ବ୍ୟତିକସ୍ତ ଦିଶ୍ଚତେ। ଅଧିକା କଥା କ'ଣ କହିବା, ଯେଉଁଠି ସମାନ ହେଇପାରୁନା ତ ଅଧିକା କଥା କ'ଣ କହିବା, ସେହି ଶ୍ଲୋକରେ କୁହାଯାଇଛି ପରାଶ ଶକ୍ତି ବିବିଧେଇ ସ୍ଫୁରତେ, ପରା ଭଗବାନଙ୍କର ଯେଉଁ ଶକ୍ତି ରହିଛି ପରାଶକ୍ତି ବିବିଧେଇବ, ଅନେକ ପ୍ରକାର ଶକ୍ତି ରହିଛି ଭଗବାନଙ୍କର, ସ୍ୱାଭାବିକ ଜ୍ଞାନ ବଳ କ୍ରିୟାଚ, ଜ୍ଞାନ ବଳ କ୍ରିୟା କଥା କୁହାଯାଉଛି, ଭଗବାନଙ୍କର ଜ୍ଞାନ ଏବଂ ଭଗବାନ ବଳ, ଭଗବାନ ଯେଉଁ କ୍ରିୟା ସବୁ କରୁଛନ୍ତି ସ୍ୱାଭାବିକ, ଯାହା ଚାହିଁବେ ତାହା ହେବ। ଆମର ବର୍ତ୍ତମାନ ଅଫିସ୍ ରୁମ୍ ତିଆରି ହେବା ପାଇଁ ଯେଉଁ ଦରଦାର ସବୁ ଚାଲିଛି, କାହିଁକିନା ଆମେ ଆମେ ଚାହିଁଲେ ବାରଲାଇଟ୍ ହେଇଯାଉ ବସିବୁ ନାହିଁ, ଆମେ କରିବାକୁ ଛୋଟ ଏଇଟା ସ୍ୱାଭାବିକ ନୁହଁ, କିନ୍ତୁ ଭଗବାନ ଯେତେବେଳେ ଚାହିଁବେ ଏଇଟା ମନ ହେଇଯିବ, ଏ ସ୍ୱାଭାବିକ। ତେଣୁ ନୃସିଂହଦେବ ଯେତେବେଳେ ଚାହିଁଲେ ମୋର ପିତା କିଏ ହୁଅନ୍ତୁ, ତେଣୁ ପରଜନ୍ମରେ ଭଗବାନ ରାମଚନ୍ଦ୍ର ରୂପରେ ଆସିଲେ। ତ୍ରେତା ଯୁଗରେ ଏ ସତ୍ୟଯୁଗର ଘଟଣା, ତ୍ରେତା ଯୁଗରେ ଭଗବାନ ରାମଚନ୍ଦ୍ର ରୂପରେ ଆସିଲେ, ପିତାମାତାଙ୍କୁ ଆଶ୍ରୟ କରି ଆସିଲେ। ପିତା ଦଶରଥ ଏବଂ ମା କୌଶଲ୍ୟାଙ୍କୁ ଆଶ୍ରୟ କରି ଭଗବାନ ରାମଚନ୍ଦ୍ର ଆସିଲେ, ତେଣୁ ସେ ଲୋଭଟା ତାଙ୍କର ସାଟିସ୍ଫାଏ ହେଲା। ତାର ଯେଉଁ କାମନାଟା ଥିଲା, ଯାହା ଲୋଭଟା ଥିଲା, ପିତାର ଆନନ୍ଦ, ପୁତ୍ରର ଆନନ୍ଦଟା କିଭଳି ଭାବରେ ସେଇଟା ସେ ଅନୁଭବ କଲେ। ପୁତ୍ର ହେଇକିରି ନା ଆସିଲେ କେମିତି ଜାଣିବେ ପୁତ୍ରର ଆନନ୍ଦ କ'ଣ? ବିଷୟ ଏବଂ ଆଶ୍ରୟ ଦୁଇ ପ୍ରକାର ସତ୍ୟ ରହିଛି ନା। ତେଣୁ ଭଗବାନ ରାମଚନ୍ଦ୍ର ସେ ଆନନ୍ଦ ପ୍ରାପ୍ତ ହେଲେ, ପୁତ୍ରର ଆନନ୍ଦ କିଭଳି, କିନ୍ତୁ ଗୋଟିଏ ଲୋଭ ପୂରଣ ହେଲେ ଆଉ ଗୋଟିଏ ଲୋଭ ଆରମ୍ଭ ହୋଇଗଲା ଭଗବାନ ରାମଚନ୍ଦ୍ରଙ୍କର। ଭଗବାନ ରାମଚନ୍ଦ୍ର ସେ ହେଉଛନ୍ତି ଏକ ପତ୍ନୀ ବ୍ରତ, ସୀତା ପତ୍ନୀ ଗ୍ରହଣ କରିଥିଲେ, ଏକ ପତ୍ନୀ ଗ୍ରହଣ କରିଥିଲେ, ତେଣୁ ଏକ ପତ୍ନୀ ବ୍ରତ ହୋଇଥିବାରୁ ଯେତେବେଳେ ଭଗବାନ ଦଣ୍ଡକାରଣ୍ୟରେ ଭକ୍ତି ସମସ୍ତ ଏକଥା ସବୁ ଆସିବ, ଭଗବାନ ଯେତେବେଳେ ଯାଉଥିଲେ ତାଙ୍କ ରୂପ ଦେଖି ଏତେ ସୁନ୍ଦର ରୂପ, ଦଣ୍ଡକାରଣ୍ୟର ଯେଉଁମାନେ ଥିଲେ ମୁନିରେ ସେମାନେ ଭଗବାନଙ୍କ ସହିତ ସଙ୍ଗ କରିବା ପାଇଁ ଚାହିଁଲେ। ତାଙ୍କର ମାଧୁରୀ ଭାବ ଜାତ ହେଲା, ଯଦିଓ ସେମାନେ ପୁରୁଷ କିନ୍ତୁ ତାଙ୍କର ସ୍ତ୍ରୀ ଭାବ ଜାତ ହେଲା। ଆମେ ପ୍ରକୃତରେ ପୁରୁଷ ନୁହଁ କି ଆମେ ପ୍ରକୃତରେ ସ୍ତ୍ରୀ, ସମସ୍ତେ ହେଉଛନ୍ତି ସ୍ତ୍ରୀ, ଭଗବାନଙ୍କ ଶକ୍ତି ତେଣୁ ଯାହା ହେଉ, କିନ୍ତୁ ଭଗବାନ ରାମଚନ୍ଦ୍ର ଯେହେତୁ ସେ ଏକପତ୍ନୀ ବ୍ରତ, ସେ କହିଲେ ତୁମକୁ ଅପେକ୍ଷା କରିବାକୁ ପଡ଼ିବ। ତେଣୁ ଭଗବାନଙ୍କ ଲୋଭ ହେଲା ଯେ ବହୁ ପତ୍ନୀ ଜୟ ଶ୍ରୀ ସୀତାରାମର ସମ୍ମାନ ଦେଇଛି, ବହୁ ପତ୍ନୀ ଗ୍ରହଣ କଲେ କି ଆନନ୍ଦ ରହିଛି, ବହୁ ପତ୍ନୀର ଆନନ୍ଦ ଭଗବାନ ଅନୁଭବ କରିବା ପାଇଁ ଚାହିଁଲେ, ତାଙ୍କର ଲୋଭ ଜାତ ହେଲା। ତେଣୁ ଭଗବାନ ଆସିଲେ କୃଷ୍ଣଚନ୍ଦ୍ର ଉପରେ, ବର୍ତ୍ତମାନ ବାଲ୍ୟଲୀଳା କରୁଛନ୍ତି, ତାପରେ ଯେତେବେଳେ ଯୁବକ ଲୀଳା କରିବେ, ଭଗବାନ ସବୁବେଳେ ନିତ୍ୟ କିଶୋର, ପ୍ରଭୁ କଷ୍ଟ କହୁଥିଲେ ଭକ୍ତ ଶ୍ୟାମ ସୁନ୍ଦର, ଭଗବାନ ହେଉଛନ୍ତି ନିତ୍ୟ କିଶୋର, ଭଗବାନ ରୂପ ତାଙ୍କର ଆଉ ନିତ୍ୟ କ'ଣ ନବଯୌବନାଞ୍ଚ, ନବଯୌବନ ଖାଲି ଜୀବନ ଯୁବକ ଅବସ୍ଥା ଟିକେ ଅଧିକ ହେଇଯାଇଛି ନା, ସବୁବେଳେ ନବଯୁବକ ଅବସ୍ଥାରେ ସେ ରହୁଛନ୍ତି ସବୁବେଳେ। ଯେତେ ବୟସ ହେଲେ ମଧ୍ୟ ଏଇଟା କୁହାଯାଏ, ଯେଉଁ ଭଗବାନ ଯୁଦ୍ଧରେ ରହିଥିଲେ କୁରୁକ୍ଷେତ୍ର ଯୁଦ୍ଧରେ ଅର୍ଜୁନଙ୍କର ସାରଥି ହୋଇକି ରହିଥିଲେ, ଭଗବାନ ସେତେବେଳେ ପାଖାପାଖି 90 ବର୍ଷ ବୟସ ହୋଇଥିଲା। ଭଗବାନଙ୍କର ପୁଅ ଏଇଭଳି ଭାବରେ କେତେ ସବୁ ହେଇଛନ୍ତି, ଭଗବାନ ସେଇଭଳି ଭାବରେ ନବଯୁବକ, ଖାଲି ଯୁବକ ନୁହନ୍ତି, ସେ ନବକିଶୋର ନବଯୁବକ ରୂପରେ ରହିଥିଲେ ସବୁବେଳେ। ଏବଂ ବର୍ତ୍ତମାନ ରାଧାରାଣୀ ମଧ୍ୟ ସେଇଭଳି ଭାବରେ କିଶୋରୀ, ନବକିଶୋରୀ ରାଧାରାଣୀ। ତେଣୁ ଇଏ ଯେଉଁ ଭଗବାନ ରାମଚନ୍ଦ୍ର, ଭଗବାନ କୃଷ୍ଣ ଯେଉଁ ଲୀଳା କଲେ, ବର୍ତ୍ତମାନ ତ ବାଲ୍ୟଲୀଳା କରୁଛନ୍ତି, ତେଣୁ ଯେତେବେଳେ ଯିବେ ଦ୍ୱାରକାକୁ, ଦ୍ୱାରକାରେ 16,108 ରାଣୀ ବିବାହ କରିବେ, ଏବଂ ବୃନ୍ଦାବନ ଥିଲାଣି ମଧ୍ୟ, ବୃନ୍ଦାବନରେ ଅନେକ ଗୋପୀଙ୍କ ସହିତ ରାସଲୀଳା କରିଛନ୍ତି। କେତେ ଗୋପୀ ବିଶ୍ୱନାଥ ଚକ୍ରପୀଠ ଠାକୁର କହୁଛନ୍ତି 300 କୋଟିଆ, 300 କୋଟି ଗୋପିଆ, 30 କୋଟି, ଭକ୍ତିଙ୍କ ଠାକୁର କହୁଛନ୍ତି 100 କୋଟି, 100 କୋଟି। ତେଣୁ ଏହିଭଳି ଭାବରେ ଅନେକ ଗୋପୀମାନଙ୍କ ସହିତ ରାସଲୀଳା କରିଛନ୍ତି, ଏବଂ ଦ୍ୱାରକାରେ 16,108 ରାଣୀଙ୍କ ସହିତ ମଧ୍ୟ ଦାମ୍ପତ୍ୟ ଲୀଳା ସେ କରିଛନ୍ତି, ଦାମ୍ପତ୍ୟ ସୁଖ ଉପଭୋଗ କରିଛନ୍ତି, କିନ୍ତୁ ତଥାପି ଭଗବାନଙ୍କର ଲୋଭ ଆସିଗଲା। ଚୈତନ୍ୟ ମହାପ୍ରଭୁ କଥା ଆସିବ କ'ଣ ସେସବୁ, ଶ୍ରୀରାଧାୟା ପ୍ରଣୟ ମହିମା କିନ୍ତୁ ସମ୍ବା ନୈବା ସ୍ୱାଦ୍ୟ ଏନା ଅଦ୍ଭୁତ ମଧୁରିମା କିନ୍ତୁ ସମ୍ବା ମଧ୍ୟ ସୌଖ୍ୟ ଚାଷ୍ୟ ମଧୁନୁଭବତ କିନ୍ତୁ ସଂବିତି ଲୋଭା ତଦ୍ଭାବାଢ୍ୟ ସମଜନୀ ସେଥିଗତ ସିନ୍ଧୁ ହରି। ଏ 3 ଲୋଭ ଭଗବାନଙ୍କ ଆସିଲା। ଚୈତନ୍ୟ ମହାପ୍ରଭୁଙ୍କର ଆବିର୍ଭାବର ଇଏ ହେଉଛି ଅନ୍ତରଙ୍ଗା କାରଣ। ଭଗବାନଙ୍କର ଗୋଟେ ବହିରଙ୍ଗା କାରଣ ଥାଏ, ଗୋଟେ ଅନ୍ତରଙ୍ଗା କାରଣ ଥାଏ। ବହିରଙ୍ଗାକାର ସମସ୍ତେ ଜାଣିଥିବେ ଯଦା ଯଦା ହି ଧର୍ମସ୍ ଗ୍ଲାନିର୍ଭବତି ଭାରତ ଅଭ୍ୟୁଥାନ ଧର୍ମସ ତଦାତ୍ମାନ ସୁଧାମ୍ୟହମ୍ ଇଏ କାରଣ ଯେତେବେଳେ ପରିତ୍ରାଣାୟ ସାଧୁନା ସାଧୁମାନଙ୍କୁ ତ୍ରାଣି କରିବେ ଆନନ୍ଦ ପ୍ରଦାନ କରିବେ ବିନାଶାୟ ଚ ଦୁଷ୍କୃତାନ୍ ଯେଉଁମାନେ ଦୁଷ୍କୃତ ଯେଉଁମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି ତାଙ୍କୁ ସେ ବିନାଶ କରନ୍ତି ଏବଂ ଧର୍ମ ସଂସ୍ଥାପନ କରନ୍ତି ଇଏ ହେଉଛି ବହିରଙ୍ଗା କାରଣ ଭଗବାନଙ୍କର ମଧ୍ୟ ନିଜର ଗୋଟେ ଇଚ୍ଛା ରହିଛି ସେଠି ଅନ୍ତରଙ୍ଗା କାରଣ ଚୈତନ୍ୟ ଚର୍ଚ୍ଚା ମଧ୍ୟରେ ସେଇଟା କୃଷ୍ଣ କବିରାଜ ସ୍ୱାମୀ କହୁଛନ୍ତି ଯେ ଭଗବାନ ଜାଣିପାରୁନାହାନ୍ତି ଶ୍ରୀରାଧାୟା ପ୍ରଣୟ ମହିମା ଦୁଃସମ୍ବା ନୈବା ରାଧାଙ୍କର ପ୍ରଣୟ ଶବ୍ଦ ବ୍ୟବହାର କରାଯାଇଛି ପ୍ରଣୟ କହିଲେ ପ୍ରେମର ଉନ୍ନତ ସ୍ତର ଚୈତନ୍ୟ ଚର୍ଚ୍ଚା ମଧ୍ୟ ବର୍ଣ୍ଣନା କରାଯାଇଛି ପ୍ରେମର ଉନ୍ନତ ସ୍ତର ସବୁ ରହିଛି ସ୍ନେହ ମାନ ପ୍ରଣୟ ରାଗ ଅନୁରାଗ ଭାବ ମହାଭାବ ଏଇଭଳି ବିଭିନ୍ନ ସ୍ତର ସବୁ ରହିଛି ତେଣୁ ରାଧାରାଣୀଙ୍କର ଯେଉଁ ପ୍ରଣୟ ମହିମା ସେ ପ୍ରେମଟା କି ହୋଇ ସେଇଟା ପ୍ରଣୟ ମହିମା କି ବସ୍ତୁ ସେଇଟା ଭଗବାନ ଜାଣିପାରୁନାହାନ୍ତି ତେଣୁ ଶ୍ରୀରାଧା ପ୍ରଣୟ ମହିମା ଦୁଷ୍ମା ନୈବା ସ୍ୱାଦ୍ୟ ଆସ୍ୱାଦନ କରି ସ୍ୱାଦ ଯେଉଁ ଆମେ ପ୍ରସାଦ ପାଉଛେ ସ୍ୱାଦ ତା'ର ରହିଛି ସ୍ୱାଦ ଏନା ଅଦ୍ଭୁତ ମଧୁରିମା ଅଦ୍ଭୁତ ମଧୁରିମା ଭଗବାନଙ୍କର ସେଇଟା କିଭଳି ଭାବେ କିଦୃଶ୍ୟମା ମଧ୍ୟ ମୋର ସେ ଅଦ୍ଭୁତ ମଧୁରିମା ସ୍ୱାଦଟା କିଭଳି ଭାବରେ ସେଇଟା ମିଠା ନା ଖଟା ନା କଷା କି କି ସ୍ୱାଦ ସେଇଟା କି ସ୍ୱାଦ ଆମେ ଗୋଟେ ଦିନ କହୁଥିଲୁ ପଟାସିୟମ୍ ସାଇନାଇଡ଼ ତାର ସ୍ୱାଦଟା ଏପର୍ଯ୍ୟନ୍ତ କେହି ଜାଣିପାରୁନାହାନ୍ତି ତୁ ଜାଣିଯାଇପାରନ୍ତି କିନ୍ତୁ କେହି ଅନ୍ୟ ଲୋକ କେହି ଜାଣିନାହାନ୍ତି ଯିଏ ନିଜେ ଖାଉଛି ସେ ଜାଣିଛି କାରଣ ସେ କେମିକାଲର ତାର ପ୍ରପର୍ଟିଜରେ ତାର ସ୍ୱାଦଟା କେହି ଜାଣିପାରୁ ଟେଷ୍ଟଟା କେହି ଜାଣିପାରୁନାହାନ୍ତି ଏପର୍ଯ୍ୟନ୍ତ ବୁଝିପାରୁ ଜାଣିପାରୁନାହାନ୍ତି ସେଇଭଳି ଭାବରେ ଭଗବାନ ଚିନ୍ତା କରୁଛନ୍ତି ଭଗବାନ କୃଷ୍ଣ ମଧ୍ୟ ଜାଣିପାରୁନାହାନ୍ତି ସ୍ୱାଦ ଏନା ଦୁଇତ ମଧୁରିମା କି ଦୁଷମା ମଧ୍ୟ ସୌଖ୍ୟ ଚାଷ୍ୟମ୍ ଏ ଯେଉଁ ସୁଖ ଆମେ ପାଠ କଲେ ସୁଖ ସବୁ ରହିଛି କେତେ ଆନନ୍ଦ ରହିଛି ଭକ୍ତିରେ କେତେ ଆନନ୍ଦ ରହିଛି ସେଇଭଳି ଭାବରେ ଯେଉଁମାନେ ଭଗବାନଙ୍କ ପ୍ରତି ଭକ୍ତି କରୁଛନ୍ତି ତାଙ୍କର ଯେଉଁ ସେ ଆନନ୍ଦ ପ୍ରାପ୍ତ ହେଉଛନ୍ତି ଭଗବାନ ଜାଣିପାରୁନାହାନ୍ତି କି ସୁଖ ସେ ପ୍ରାପ୍ତ ହେଉଛନ୍ତି ରାଧାରାଣୀ ସୌଖ୍ୟମ୍ ଚାଷ୍ୟମ୍ ମଦନୁଭବ ଭଗବାନଙ୍କୁ ଅନୁଭବ କଲେ କି ଦୃଶ ସେଇଟା କିଭଳି ଭାବରେ ସେ ସୁଖ କି ଆନନ୍ଦ ସେଇଟା ଆମେ ଖାଲି ଆମେ ଖାଲି କହୁଛୁ ଆନନ୍ଦ କିନ୍ତୁ କି ଆନନ୍ଦ ସେଇଟା କି ଦୃଶ୍ୟ କେତେ ଲୋଭା ଏ ତାଙ୍କର ତିନୋଟି ଲୋଭ ଆସିଲା ତେଣୁ ତତ୍ ଭାବାଢ଼ ସମାଜନୀ ସଚିଦାନନ୍ଦ ସିନ୍ଧୁ ହରେନ୍ଦୁ ତେଣୁ ଏଇ ଭାବକୁ ପୂରଣ କରିବା ପାଇଁ ଭଗବାନ ସତୀ ମାତାଙ୍କର ଗର୍ଭରୂପ ସିନ୍ଧୁରେ ହିନ୍ଦୁ ରୂପରେ ଚନ୍ଦ୍ର ରୂପରେ ଆବିର୍ଭାବ ହୋଇଛନ୍ତି ବୃନ୍ଦାବନ ଚନ୍ଦ୍ର ସେଭଳି ଭାବରେ ମାୟାପୁର ଚନ୍ଦ୍ର ଭଗବାନ ଆମର ହେଉଛି ଚନ୍ଦ୍ରୋଦୟ ମନ୍ଦିର ତିଆରି ଚାଲିଛି ଆମର ଟିଓବି ଚନ୍ଦ୍ର ସେ ମାୟାପୁର ଚନ୍ଦ୍ର ସେ ଏଇକୁ ଆସି ରାଧାରାଣୀ ଉପରେ ଭାବରେ ରାଧାରାଣୀଙ୍କର ଭାବ ନେଇ ସେ ଆସିଲେ ରାଧାଙ୍କର ଭାବ ନେଇକି ସେ ଆସି ଚୋରି କରିକି ଆଣିଲେ ଭଗବାନ ଏଠି ଯେଉଁ ଚୋରି କରୁଛନ୍ତି ବ୍ରଜେଇ ପ୍ରସିଦ୍ଧମ ନବନୀତ ଚୌରମ ବହୁତ ପ୍ରକାର ଚୋରି କରିଥିଲେ କିନ୍ତୁ ଭାବ ଚୋରି କରିନଥିଲେ ଆଜି ରାଧାରାଣୀଙ୍କର ଭାବକୁ ଚୋରି କରି ଆସୁଛନ୍ତି ମହାପ୍ରଭୁ ଉପରେ ଆସୁଛନ୍ତି ଭାବକୁ ଚୋରି ଚୋରର ସମ୍ରାଟ ନା ଚୌରାଗ୍ରଗଣ୍ୟମ୍ ପୁରୁଷନ୍ନମାମି ବ୍ରଜେଇ ପ୍ରସିଦ୍ଧମ୍ ନବନୀତ ଚୌରମ୍ ବ୍ରଜେଇ ପ୍ରସିଦ୍ଧମ୍ ନବନୀତ ଚୌରମ୍ ଗୋପାଙ୍ଗନାନାଂଚୁକୂଳ ଚୌରମ୍ ଅନେକ ଜନ୍ମାର୍ଜିତ ପାପ ଚୌରମ୍ ଚୌରାଗ୍ରଗଣ୍ୟମ୍ ପୁରୁଷନ୍ନମାମି ସବୁଥିରେ ସେ ଅଗ୍ରଗଣ୍ୟ ଚୋରରେ ମଧ୍ୟ ସେ ଅଗ୍ରଗଣ୍ୟ ଆମେ ଏଇ ରିହାତି କରୁଛେ ନା ଭଗବାନ ଚୋରି କଲେ ଆ ପର ବର୍ଣ୍ଣନା କରାଯିବ ଆ ପର ଶ୍ଳୋକରେ କେମିତି ଭଗବାନ ଚୋରି କରୁଛନ୍ତି ଯଦିଓ ଲକ୍ଷ ଲକ୍ଷ ଲକ୍ଷ୍ମୀଙ୍କର ସେ ହେଉଛନ୍ତି ମାଲିକ କିନ୍ତୁ ସିଏ ମଧ୍ୟ ଚୋରି କରୁଛନ୍ତି ଭଗବାନ ଚୋରି କରୁଛନ୍ତି ତେଣୁ ସେ ଯେଉଁ ରାଧାରାଣୀଙ୍କର ଭାବ ଯେଉଁ ରହିଛି ଭଗବାନଙ୍କୁ ଆରାଧନା କରି ଯେଉଁ ଆନନ୍ଦ ପ୍ରାପ୍ତ ଏଇ ତିନୋଟି ଆନନ୍ଦ ଯେଉଁ ରହିଛି ତା ପାଇଁ ଲୋଭ ଜାତ ହେଲା। ତେଣୁ ମହାପ୍ରଭୁ ଆସିଲେ ରାଧାରାଣୀଙ୍କର ଭାବ ଆଣିକରି ତାଙ୍କର ଅଙ୍ଗକାନ୍ତି ଗ୍ରହଣ କରି ଆସିଲେ। ଯେମିତି କୁହାଯାଏ ଶିଶୁ ଗରୁଣ ସେ ମହାରାଜ କହୁଥିଲେ ଯେ ଆମ୍ବଟା ଆମ୍ବଟା ପାଚିଗଲେ ଆଉ ଶ୍ୟାମଳ ବର୍ଣ୍ଣ ରହିବ, ଭଗବାନ ଶ୍ୟାମଳ ବର୍ଣ୍ଣ ନା, କିନ୍ତୁ ପାଚିଗଲେ ଆମ୍ବଟା ହଳଦିଆ ହେଇଯାଏ, ରାଧାରାଣୀଙ୍କ ରଙ୍ଗ ଆସିଗଲା। ତେଣୁ ମହାପ୍ରଭୁ ଭଗବାନ କୃଷ୍ଣ ଅନ୍ତରରେ ଭିତରେ ହେଉଛନ୍ତି ସେ ଶ୍ୟାମ, ବାହାରେ ହେଉଛନ୍ତି ସେ ଗୌର ମହାପ୍ରଭୁ। ତେଣୁ ସେ ଆସି ସେ ରସକୁ ଆସ୍ୱାଦନ କଲେ, ଏବଂ ଖାଲି ଯେ ଆସ୍ୱାଦନ କଲେ ତା ନୁହଁ, ନିଜେ ଆସ୍ୱାଦନ କରି ଅନ୍ୟ ସମସ୍ତଙ୍କୁ ବାଣ୍ଟୁଛନ୍ତି, କୌଣସି ବାଛ ବିଚାର ରଖିନାହାନ୍ତି। ଉତ୍ତମ ଅଧମ କିଛୁ ନ ବାଛିଲ ଚାଚିଏ ଦିଲେ କପୋଲ କହେ ପ୍ରେମାନନ୍ଦ ଏ ମନ ଗୌରାଙ୍ଗ ହୃଦୟ ଧରିଆ ବୋଲ ଭଜ ଗୌରାଙ୍ଗ ଲ ଗୌରାଙ୍ଗ କହ ଗୌରାଙ୍ଗ ନାମରେ ଯେ ଜନ ଗୌରାଙ୍ଗ ଭଜେ ସେ ହେ ଆମର ପ୍ରାଣରେ। ଭଗବାନ କୌଣସି ବାଛ ବିଚାର ରଖିନାହାନ୍ତି। ଭଗବାନ କୃଷ୍ଣ ଯଦିଓ ବହୁତ ପ୍ରକାର ଲୀଳା କରୁଛନ୍ତି, କିନ୍ତୁ ତଥାପି ସେ ରେଷ୍ଟ୍ରିକ୍ଟ କରିଦେଇଛନ୍ତି, ଏ ଲୀଳାକୁ ସମସ୍ତେ ଆସ୍ୱାଦନ କରିବେ ନାହିଁ। ଭଗବତ ଗୀତାରେ କହିଲେ, ଭାଗବତ ମଧ୍ୟ କହିଲେ, ଇଦମ୍ ତେ ନା ତପସ୍କାୟ ନା ଭକ୍ତାୟ କଦାଚନ ନ ଚାଶୁ ବାଚନ ନ ଚ ମାନ ଅଭିସ୍ୱେତି। ଭଗବତ ଗୀତାରେ ଭଗବାନ କହିଲେ ନା, ଏଇଟାକୁ ଯେଉଁମାନେ ଇଦମ୍ ତେ ନା ତପସ୍କାୟ, ଯେଉଁମାନେ ଅଳ୍ପ ତପସ୍ୟାକାରୀ, ଯେଉଁମାନେ ମୋର ଭକ୍ତ ନୁହନ୍ତି, ଯେଉଁମାନେ ଭଗବତ ଗୀତା ପାଠ କରୁନାହାନ୍ତି, ଏମାନଙ୍କୁ ସବୁ ପ୍ରଦାନ କରିବେନି ବର୍ଣ୍ଣନା କରିଦେଲେ ଭଗବାନ ବିଦ୍ୱେଷ ଯେଉଁମାନେ କରୁଛନ୍ତି ମନା କରିଛନ୍ତି। ତେଣୁ ଭାଗବତ ମଧ୍ୟ ସେଇଟା କହିବେ, ଉଦ୍ଧବ ତୁମେ ଏଇସବୁ ସେମାନଙ୍କୁ ପ୍ରଦାନ କରିବ ନାହିଁ। କିନ୍ତୁ ମହାପ୍ରଭୁ ଆହୁରି ଉଦାର, ଭଗବାନ କୃଷ୍ଣଙ୍କ ଠାରୁ ଆହୁରି ଅନର୍ପିତ ଚରିଂ ଚିରା କୋଉ ବହୁ କାଳ ଧରି ଯେଉଁଟା ଅର୍ପଣ କରାଯାଇନଥିଲା ମହାପ୍ରଭୁ ସେଇଟା ଅର୍ପଣ କରିଛନ୍ତି। ନର୍ପିତ ଚରିଂ ଚିରା କରୁଣୟା ଉତ୍ତୀର୍ଣ୍ଣ କଳୁ, କଳିଯୁଗରେ ବହୁତ କରୁଣା ପ୍ରକାଶ କରି ସେ ଅବତୀର୍ଣ୍ଣ ହୋଇଛନ୍ତି। କରୁଣୟା ଉତ୍ତୀର୍ଣ୍ଣ କଳୁ ସମର୍ପିତ ଉନ୍ନତ କ'ଣ ପାଇଁ ଆସିଲେ ନା, ନିଜେ ଆସ୍ୱାଦନ କରିବା ସହିତ ସେ ପ୍ରଦାନ କରୁଛନ୍ତି ଉନ୍ନତ ଉଜ୍ଜଳ ରସ। ଆମେ ସେଦିନ କହିଥିଲେ ମହାପ୍ରଭୁଙ୍କ ଆସିବା ପୂର୍ବରୁ ଅଢ଼େଇଟି ରସ ଥିଲେ, ତା ଅନ୍ୟ ରସ ମାନେ ଉନ୍ନତ ରସ ସେମାନେ ଜାଣିନଥିଲେ, କିନ୍ତୁ ମହାପ୍ରଭୁ ସେଇଟା ପ୍ରଦାନ କରିଛନ୍ତି ଉନ୍ନତ ଉଜ୍ଜଳ ରସ। ସେ ହେଉଛି ଏଇ ରାଧାରାଣୀଙ୍କର ଯେଉଁ ଭାବ, ଯେଉଁ ମାଧୁର୍ଯ୍ୟ ଭାବ, ଏଇ ରସକୁ ପ୍ରଦାନ କରିବା ପାଇଁ ଆସିଲେ ଉନ୍ନତ ଉଜ୍ଜଳ ରସ। ସ୍ୱଭକ୍ତି ଶ୍ରିୟମ୍, ଭଗବାନଙ୍କ ଯେଉଁ ଭକ୍ତିରେ ଶ୍ରେଷ୍ଠ ଭକ୍ତି, ଭକ୍ତିର ସାମ୍ନା ସାମ୍ନି ପାଠ ପଢ଼ାଯିବ ସେଇଟା ସନ୍ତ ଦାସ୍ୟ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ, ମାଧୁର୍ଯ୍ୟ ରସ ସବୁଠୁ ଉନ୍ନତ ରସ, ସେଟାକୁ ଭଗବାନ ପ୍ରଦାନ କରିଛନ୍ତି ସ୍ୱଭକ୍ତି ଶ୍ରିୟମ୍। ହରି ପୁରଟ ସୁନ୍ଦର, ଭଗବାନ କେମିତି ଆସିଲେ ନା, ପୁରଟ ସୁନ୍ଦର ଦିଦି ହରି, ସେ ଭଗବାନ ହରି, ସେ ସୁବର୍ଣ୍ଣକୁ ଆଉଟିଲେ ଯେଉଁ ସୁନା ହୁଏ, ସୁନାର ରଙ୍ଗ ସେଇ ରଙ୍ଗ ଧାରଣ କରି ଆସିଛନ୍ତି। ଖାଲି ସୁବର୍ଣ୍ଣ ରଙ୍ଗ ନୁହଁ, ସୁବର୍ଣ୍ଣବର୍ଣ୍ଣ ହେମାଙ୍ଗ ମହାଭାରତର ଶ୍ଳୋକ ଅଛନ୍ତି, କିନ୍ତୁ ଇଏ ସୁବର୍ଣ୍ଣ ହେଉଛନ୍ତି ଅଲଗା ସୁବର୍ଣ୍ଣ, ଇଏ ହେଉଛନ୍ତି ଆଉଟା ସୁନା। ପୁରଟ ସୁନ୍ଦର ଦୁଇଟି ଏଇଭଳି ଶରୀରର ରଙ୍ଗ ସେ ଧାରଣ କରିଛନ୍ତି, ସନ୍ଦର୍ପିତ ଏଇ ଧାରଣ କରି ଦୁଇଟି କନ୍ଦପ ସନ୍ଦର୍ପିତ ହୃଦୟ କନ୍ଦରେ ସ୍ଫୁରୁଥିବ ସଦା ସଦା ସଚିନନ୍ଦନ, ଇଏ ଆଶୀର୍ବାଦ ଦେଇଛନ୍ତି କୃଷ୍ଣ କବିରାଜ ଗୋସ୍ୱାମୀ। କୃଷ୍ଣ ଚୈତନ୍ୟ ପାଠ କରିବେ ତାଙ୍କ ପ୍ରତି ଆଶୀର୍ବାଦ ଦେଇଛନ୍ତି। ମଙ୍ଗଳାଚରଣ ତିନି ପ୍ରକାର ମଙ୍ଗଳାଚରଣ ରହିଛି, ସେ ମଙ୍ଗଳାଚରଣ ହୁଏ ତ୍ରିବିଧ ପ୍ରକାର, ବସ୍ତୁ ନିର୍ଦ୍ଦେଶ ଆଶୀର୍ବାଦ ନମସ୍କାର। ଭାଗବତର ଆରମ୍ଭରେ ତିନୋଟି ଶ୍ଳୋକରେ ଏଇ ତିନୋଟି ମଙ୍ଗଳାଚରଣ କରିଛନ୍ତି ବ୍ୟାସଦେବ। ସେଇଭଳି ଭାବରେ ଚୈତନ୍ୟ ଚର୍ଚ୍ଚାନ୍ତର ଆରମ୍ଭରେ ଚଉଦଟି ଶ୍ଳୋକରେ ଏଇ ମଙ୍ଗଳାଚରଣ କରିଛନ୍ତି କୃଷ୍ଣଦାସ କବିରାଜ ଗୋସ୍ୱାମୀ। ତେଣୁ କୃଷ୍ଣଦାସ କବିରାଜ ଗୋସ୍ୱାମୀ ସମସ୍ତଙ୍କୁ ଆଶୀର୍ବାଦ ଦେଇଛନ୍ତି, ଏହି ଶ୍ଳୋକ ମାଧ୍ୟମରେ ଆଶୀର୍ବାଦ ସଦା ହୃଦୟ କଙ୍ଗରେ ସୁରୁଦୁବହ, ସବୁବେଳ ପାଇଁ ଯେଉଁମାନେ ପାଠକମାନଙ୍କର ଚୈତନ୍ୟ ଚର୍ଚ୍ଚାନ୍ତ ପାଠକମାନଙ୍କର ହୃଦୟ କନ୍ଦରେ ସ୍ଫୁରିତ ହୁଅନ୍ତୁ, ବହ ସଦା ହୃଦୟ କନ୍ଦରେ ସ୍ଫୁରୁଥିବ ଶ୍ରୀ ସଚିନନ୍ଦନ ଶ୍ରୀ ମହାପ୍ରଭୁ ସଚିନନ୍ଦନ। ନମୋ ମହାବଦାନାୟ ଯେଉଁଟାକୁ ଭଗବାନ କୃଷ୍ଣ ପ୍ରଦାନ କରିନଥିଲେ। ଏ ଲବଣୀ ଚୋରି କରୁଛନ୍ତି, ବହୁତ ପ୍ରକାର ଲୀଳା କରୁଛନ୍ତି, ବହୁତ ଆନନ୍ଦ ଦେଉଛନ୍ତି, ସବୁ କରୁଛନ୍ତି, କିନ୍ତୁ ସେ କୃଷ୍ଣ ପ୍ରେମଟାକୁ ସେ ଦେଇନଥିଲେ। କାରଣ ସେ ତ ନିଜେ ଜାଣିନଥିଲେ ସେ କୃଷ୍ଣ ପ୍ରେମ କ'ଣ, ସେ କ'ଣ ପ୍ରଦାନ କରିବେ। ତେଣୁ ମହାପ୍ରଭୁ ରୂପ ଗୋସ୍ୱାମୀ ଭକ୍ତି ସ୍ୱାମୀ ସୁନ୍ଦର ଯିଏ ଲେଖକ, ସେ କହୁଛନ୍ତି ସେଇଟା ମହାପ୍ରଭୁ ଯେତେବେଳେ ଯାଇଥିଲେ ବେଣୁମାଧବ ଯେଉଁ ରହିଛନ୍ତି ବାରାଣାସୀରେ ବେଣୁମାଧବ ମନ୍ଦିର ରହିଛନ୍ତି, ସେଇଠି ଯେତେବେଳେ ମହାପ୍ରଭୁ ଯାଇଥିଲେ ରୂପ ଗୋସ୍ୱାମୀ ତାଙ୍କୁ ପ୍ରଣାମ କରୁଥିଲେ, ଏଇ ଶ୍ଳୋକଟି କହିଥିଲେ। ନମୋ ମହାବଦନ୍ୟାୟ କୃଷ୍ଣ ପ୍ରେମ ପ୍ରଦାୟତେ କୃଷ୍ଣାୟ କୃଷ୍ଣ ଚନ୍ଦ୍ରନାମ୍ନେ ଗୌରତି ସେ ନମ। ମହାବଦାନ୍ୟ ଭଗବାନ କୃଷ୍ଣଙ୍କଠାରୁ ମଧ୍ୟ ଆହୁରି ଅଧିକ ବଦାନ୍ୟ ସିଏ, କାରଣ ଭଗବାନ କୃଷ୍ଣ ସେ ପ୍ରେମ ପ୍ରଦାନ କରିନଥିଲେ, ସେ ନିଜେ ଜାଣିନଥିଲେ ସେ କିଭଳି ଭାବୁଛି କୃଷ୍ଣ ପ୍ରେମ। ତେଣୁ ମହାପ୍ରଭୁ ରୂପରେ ସେ ଜାଣିଲେ କୃଷ୍ଣ ପ୍ରେମଟା ହେଉଛି ଏଭଳି, ତେଣୁ ସେହି କୃଷ୍ଣ ପ୍ରେମକୁ ସେ ପ୍ରଦାନ କରିଛନ୍ତି, କୃଷ୍ଣ ପ୍ରେମ ପ୍ରଦାୟତେ। ତେଣୁ ନମୋ ମହାବଦାନ୍ୟ କୃଷ୍ଣ ପ୍ରେମ ପ୍ରଦାୟତେ କୃଷ୍ଣାୟ କୃଷ୍ଣ ଚୈତନ୍ୟ, ସେ ହେଉଛନ୍ତି କୃଷ୍ଣ, ସେ କୃଷ୍ଣ ଚୈତନ୍ୟ ରୂପରେ ଆସିଛନ୍ତି। ଗୌରତୀ ସେ ତାଙ୍କର କିଭଳି ରଙ୍ଗ ନା ଗୌର ରଙ୍ଗ ଧାରଣ କରିଛନ୍ତି, ରାଧାରାଣୀଙ୍କର ରଙ୍ଗ ଧାରଣ କରିଛନ୍ତି। ତେଣୁ ରୂପ ଗୋସ୍ୱାମୀ ଏଇଭଳି ଭାବରେ ମହାପ୍ରଭୁ ସ୍ତୁତି କରିଛନ୍ତି, ଗୌରତୀ ସେ ନମଃ। ତେଣୁ ମହାପ୍ରଭୁ ଏ ଯେଉଁ ଆସିଲେ, ଏ ଯେଉଁ ତାଙ୍କ ଲୋଭ ଥିଲା, ଏଇଠି ସେ ଲୋଭଟି ପୂରଣ ହେଇଛି। ଭଗବତ ଗୀତାରେ ଗୋଟେ ଶ୍ଳୋକ ଅଛନ୍ତି, ଯିଏ ଥମାଙ୍କର ପଦ୍ୟନ୍ତେ ତାଙ୍କ ତଥେ ଭଜାମ ମମ ବର୍ତ୍ତମାନ ବର୍ତ୍ତନ୍ତେ ମନୁଷ୍ୟା ପାଠ ସର୍ବସ୍ୱ। ଭଗବତ ଗୀତା ଚତୁର୍ଥ ଅଧ୍ୟାୟ ଭଗବାନ ଗୀତା କହିଛନ୍ତି, ଯିଏ ଯେଉଁଭଳି ଭାବରେ ମୋର ଶରଣ ଯିବ ମୁଁ ତାଙ୍କୁ ସେଇଭଳି ଭାବରେ ପୁରସ୍କୃତ କରିବି। କିନ୍ତୁ ସେ ଯେଉଁ ପ୍ରତିଜ୍ଞା କରିଥିଲେ ଭାଗବତରେ, ସେ ପ୍ରତିଜ୍ଞା ତାଙ୍କ ପୂରଣ କରିପାରିଲେ ନା, ପୂରଣ କରିପାରିଲେ ନାହିଁ, ହାର ମାନିଲେ। ଭାଗବତରେ ଦଶମ ସ୍କନ୍ଧ 30 ଅଧ୍ୟାୟରେ ସେପଟି ଅଛନ୍ତି, ସେ କହୁଛନ୍ତି, ନ ପାରୟଂ ନିରବଧ ସଂଯୁଜା ସୁସାଧୁ କୃତ୍ୟା ବିବିଧା ଦିଶା ବିଭ ଯା ମା ଭଜନ ଦୁର୍ଜର୍ଘ ଶୃଙ୍ଖଳା ସମୃଶ୍ୟ କଦ୍ଭା ପୃଥିଆ ସାଧୁନା। ଦଶମ ସ୍କନ୍ଧ 30 ଅଧ୍ୟାୟରେ ଯେଉଁ ଗୋପୀମାନେ ଅନ୍ୱେଷଣ କରୁଥିଲେ, ଗୋପୀମାନଙ୍କ ଅନ୍ୱେଷଣ 32 ଅଧ୍ୟାୟରେ ସେପଟି ଅଛନ୍ତି, ଭଗବାନ ଆବିର୍ଭାବ ହୋଇଥିଲା ବେଳେ ହେଇକରି ସେ ଏ କଥାଟି କହିଲେ ଯେ ମୁଁ ତୁମ ପାଖରେ ଋଣୀ ରହିଗଲି, ନ ପାର ଏହା ନିରବଧ, ମୁଁ ତୁମର ଯେଉଁ ପ୍ରତିଜ୍ଞା କରିଥିଲି ଯେ ଯେଉଁଭଳି ଭାବରେ ମୋର ଶରଣ ଯିବ ମୁଁ ତାକୁ ପୂରଣ କରିବି, ମୁଁ ତୁମର ଯେଉଁ ମୋର ଶରଣ ଯାଇଛ ତୁମକୁ ମୁଁ ତା ପ୍ରତିବଦଳ କିଛି ଦେଇପାରୁନାହିଁ, ତେଣୁ ମୁଁ ଋଣୀ ରହିଗଲି, ନ ପାର ଏହା ନିରବଧ ସଞ୍ଜୁତା ସୋ ସାଧୁ କୃପା ବୁଦ୍ଧା, ତୁମେ ଯେଉଁଭଳି ଭାବରେ ମୋ ପରି ବିବୁଧା ଦିଶାବିବ ଦେବତାମାନଙ୍କର ଆୟୁଷ ପ୍ରାପ୍ତ ହେଲେ ମଧ୍ୟ ମୁଁ ତୁମର ଋଣ ସୁଝିପାରିବି ନାହିଁ। ତେଣୁ ଏ ଯେଉଁ ଋଣ ସୁଝିପାରିବେ ନାହିଁ ବୋଲି ଭଗବାନ କହିଦେଲେ, ତେଣୁ ଋଣୀ ରହିଗଲେ ମହାପ୍ରଭୁ ଉପରେ ଆସି ସେ ଋଣକୁ ସେ ପରିଶୋଧ କରିଦେଇଛନ୍ତି। ଯେଉଁ ରାଧାଭାବ ଥିଲା, ଲୋକମାନେ ଯେଉଁଭଳି ଭାବରେ ଭଗବାନଙ୍କର ଭଜନ କରୁଥିଲେ, ରାଧାରାଣୀ ଯେଉଁଭଳି ଭାବରେ ଭଜନ କରୁଥିଲେ, ଭଗବାନ ସେହିଭଳି ଭାବରେ କୃଷ୍ଣଙ୍କର ଭଜନ କଲେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ସେସବୁ ରାଧାରାଣୀଙ୍କ ଭାବକୁ ସେ ଆସ୍ୱାଦନ କଲେ। ସେଥିପାଇଁ ଜଗନ୍ନାଥ ମନ୍ଦିର ପୁରୀରେ ରହିଲେ, 24 କାଳ ରହିଲେ। ଏଇ ପ୍ରଶ୍ନଟି ପଚାରିଥିଲେ ପାଶ୍ଚାତ୍ୟ ଜଗତର କେତେଜଣ ଭକ୍ତ, ଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ ପଚାରିଥିଲେ। ତେଣୁ ଏଇ କଥାଟି ଏତେ ଭାବ ଦୀପକ ରହିଛି, ଗୌରବନ୍ଦ ସ୍ୱାମୀ ମହାରାଜ ଯେତେବେଳେ ସେଟା ବର୍ଣ୍ଣନା କରୁଥିଲେ ତାଙ୍କର ମଧ୍ୟ ଭାବ ଆସିଗଲା, ସେ ମଧ୍ୟ ଭଗବତ ଧ୍ୟାନ ଚାଲିଗଲେ। ମହାପ୍ରଭୁଙ୍କର ଯେଉଁ ଭାବ ରହିଛି ସେ ଭାବକୁ ଆମ ଭାବ ଚୈତନ୍ୟ ମଧ୍ୟ ଗୋଟେ ଶ୍ଳୋକ ଅଛନ୍ତି, ଅପ୍ରାକୃତ କୃଷ୍ଣ ପ୍ରେମ ଯେଇଛେ ଜାମ୍ବ ନଦୀ ହେମ, ଏସବୁ ଦେଖିବେ ସେଥିରେ ବର୍ଣ୍ଣନା କରାଯାଇଛି। ଯେଉଁମାନଙ୍କର ଭଗବାନ ପ୍ରତି ସେଭଳି ଭାବ ଆସିଯିବ ସେମାନେ ଆଉ ବହୁତ ଯୌତୁ ଆସିବେ ନାହିଁ, ସେମାନେ ଭଗବତ ଧ୍ୟାନ ପ୍ରାପ୍ତ ହେବେ। ତେଣୁ ଏଇଭଳି ଭାବରେ ଭଗବାନଙ୍କ ଲୀଳା ଚାଲିଥିଲା, କୃଷ୍ଣଙ୍କ ଲୀଳାରେ ତ ମହାପ୍ରଭୁଙ୍କ ଲୀଳା ମୁଁ ପକେଇଦେଲି, ତା ଆସିଲା ଲୋଭରୁ। ତେଣୁ ଯାହା ହଉ, ଆମର ବର୍ତ୍ତମାନ ସମୟ ହେଇଯାଇଛି, ଆମ ପ୍ରଶ୍ନର ଆଉ କିଛି କଥା ବିଶ୍ରାମ ଦେବା ପୂର୍ବରୁ ପଚାରିବା କିଛି ଦଶମ ସ୍କନ୍ଧ 32 ଅଧ୍ୟାୟରେ, ହଁ ଏଇଟା ଯେତେବେଳେ ଭଗବାନ ରାସଲୀଳାରୁ ଅନ୍ତର୍ଧାନ ହେଇଯାଇଥିଲେ, ଅଣତିରିଶ ଅଧ୍ୟାୟରୁ ଅନ୍ତର୍ଦ୍ଧାନ ହେଇଯାଇଛନ୍ତି, ତିରିଶ ଅଧ୍ୟାୟରୁ ଭଗବାନଙ୍କର ଅନ୍ୱେଷଣ କରୁଛନ୍ତି, ଏକତିରିଶ ଅଧ୍ୟାୟରେ ପ୍ରସିଦ୍ଧ ରହିଛି ଗୋପୀଗୀତ ତବ କଥା ଅନ୍ତମ ଇତ୍ୟାଦି, ତେଣୁ ନା ବତିଶ ଅଧ୍ୟାୟ ଆସିଲେ ଦାସମା ବୀରଭୂ ଚୌରୀ ସ୍ମୟମାନ ଖାମ୍ବୁଜ ପୀତାମ୍ବର ଧର ସାଗ୍ବୀ ସାକ୍ଷାତ ମନ୍ମଥ ମନ୍ମଥ। ଏଠି ଆବିର୍ଭାବ ହେବ, ବତିଶ ଅଧ୍ୟାୟରେ ଆବିର୍ଭାବ ହେଇଛନ୍ତି, ଏକତିରିଶ ଅଧ୍ୟାୟରେ ଅନ୍ୱେଷଣ କରୁଛନ୍ତି ଗୋପୀଗୀତ ଯେଉଁ ଉଣେଇଶଟି ଶ୍ଳୋକ ଅଛନ୍ତି ଏସବୁ ଗୋପୀମାନେ ଅନ୍ୱେଷଣ କରୁଛନ୍ତି। ତାପରେ ଯେତେବେଳେ ଅନ୍ୱେଷଣ କରିକି ଯେତେବେଳେ କେଉଁଠି ପାଇଲେ ନାହିଁ, ଭିତରୁ ପ୍ରବେଶ କରିକି ଯେତେବେଳେ ଆଉ ଅନ୍ଧକାର ହୋଇଗଲା ଆଉ ଚନ୍ଦ୍ର କିରଣ ପଡ଼ୁନାହିଁ, ଏଇ ଶରତ ଋତୁର ପୂର୍ଣ୍ଣମୀ ତିଥିରେ ଭଗବାନ ଏଇ ରାସଲୀଳାଟି କରିଥିଲେ, ଏଇ ଯେଉଁ ପୂର୍ଣ୍ଣମୀ ଆସୁଛି ଏଇ ପୂର୍ଣ୍ଣମୀରେ ଏ ଲୀଳାଟି ହୋଇଥିଲା, ତେଣୁ ଭଗବାନ ଯେତେବେଳେ ନ ପାଇଲେ ସେମାନେ ଫେରିକି ଆସିଲେ ଯମୁନା ନଦୀ ତଟରେ, ସେ ବାଲୁକାରେ ବସି ଯେତେବେଳେ ବସି ଭଗବାନଙ୍କୁ ଚିନ୍ତା କରୁଛନ୍ତି, ସେହି ସମୟରେ ଭଗବାନ ଆବିର୍ଭାବ ହୋଇଥିଲେ। ଆବିର୍ଭାବ ହେଲା ପରେ ସେଇ ଗୋପୀମାନେ ତାଙ୍କୁ ପ୍ରଶ୍ନ ପଚାରିଲେ, ବହୁତ ସୁନ୍ଦର ପ୍ରଶ୍ନ ରହିଛି, ତେଣୁ ଭଗବାନ ସେହି ପ୍ରଶ୍ନର ଉତ୍ତରରେ ଏ କଥାଟି କହିଛନ୍ତି, ନ ପାର ବତିଶ ବାଇଶ ଶ୍ଳୋକ ଦଶମ ସ୍କନ୍ଧ ବତିଶ ଅଧ୍ୟାୟ ଶ୍ଳୋକ ବାଇଶରେ ଏ କଥାଟି
କୁହାଯାଇଛି,
ବାଇଶ ଦଶ ବତିଶ କିନ୍ତୁ ଗୋପୀମାନଙ୍କ ଋଣ ସୁଝି ପାରିଲେ ନାହିଁ, ହାର ମାନିଲେ ସେ ନ ପାର କିନ୍ତୁ ଭଗବାନ ଯୋଉ ଋଣୀ ରହିଥିଲେ ସେ ଋଣଟା ପରିଶୋଧ ହେଇଗଲା ମହାପୁ ଉପରେ ଆସି, ସେ ଋଣକୁ ଆଉ ସେ ଋଣୀ ରହିଲେ ନାହିଁ।
କହିଥିଲେ
କିନ୍ତୁ ଯୋଉ ଦାସ୍ୟ ଶାନ୍ତ ଦାସ୍ୟ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ ଏଇ ଯେଉଁ ପାଞ୍ଚଟି ଭାବ ରହିଛି, ଏ ଭାବରେ ସବୁ ହାଇଏଷ୍ଟ ଭାବ ହେଉଛି ରାଧାରାଣୀଙ୍କର ମାଧୁର୍ଯ୍ୟ ଭାବ ହାଇଏଷ୍ଟ
ଏଇଟା,
କିନ୍ତୁ ଆମର ସେ ଯେଉଁ ଗୌରବ ସେ ମହାରାଜ କହନ୍ତି ଏଇ ଯେଉଁ ଶ୍ଳୋକଟି କୁହାଗଲା ଏଇଟା ଅନ୍ୟ କୌଣସି ଗୋପୀମାନଙ୍କ ପାଇଁ ନଥିଲା, ପ୍ରଯୁଜ୍ୟ ନଥିଲା, ଏଇଟା କେବଳ ରାଧାରାଣୀଙ୍କ ପାଇଁ ପ୍ରଯୁଜ୍ୟ ଥିଲା। ରାଧାରାଣୀଙ୍କ ଭାବଟା ସେ ଜାଣିପାରୁନଥିଲେ, ଅନ୍ୟମାନଙ୍କ ଭାବ ସେ ଜାଣିପାରୁଥିଲେ, ତେଣୁ ସେ ପର୍ଟିକୁଲାର ଏଇ ଶ୍ଳୋକଟି ରାଧାରାଣୀଙ୍କ ପାଇଁ ପ୍ରଯୁଜ୍ୟ, ସେ ଅନ୍ୟ ପାଖରେ କାହା ପାଖରେ ଋଣୀ ନାହାନ୍ତି। କିନ୍ତୁ କହିଲେ ମହାପ୍ରଭୁ କହିଥାଇପାରେ, ରାମଚନ୍ଦ୍ର ଭଗବାନ ରାମଚନ୍ଦ୍ର କହିଥାଇପାରନ୍ତି, ଯେତେ ଯାହା ହେଲେ ମଧ୍ୟ ଜଣେ ଭକ୍ତ ଭଗବାନଙ୍କର ଯେତେ ସେବା କଲେ ମଧ୍ୟ ଭଗବାନ ସେ ତାର ସମସ୍ତ କାମନା ପୂରଣ କଲେ ମଧ୍ୟ, ତଥାପି ଯେତେବେଳେ କେଉଁଠୁ ନେଇକି ଯାଉଥିଲା ରାମଚନ୍ଦ୍ରକୁ, ଭଗବାନ ରାମଚନ୍ଦ୍ର ପାର କରୁଥିଲା, ସେତେବେଳେ ଭଗବାନ ରାମଚନ୍ଦ୍ର ମୁଦ୍ରିକା ଦେଇଥିଲେ, ସେ କହିଲେ ନା ନା ମୋତେ ପାରି କରାନ୍ତୁ। ଏଇଭଳି ଭାବରେ ଜଣେ ମାନେ ଯେଉଁମାନେ ମାନେ ଉନ୍ନତ ସ୍ତର ସ୍ଥିତିରେ ଅଛନ୍ତି ସେମାନେ ସବୁବେଳେ ଋଣୀ ବୋଧ କରନ୍ତି, ଆଉ ଭଗବାନ କଥା କ'ଣ କହିବା। ଜଣେ ଆମେ ଯେଉଁ ଆପଣ ଯେଉଁ ଚାକିରି କରୁଛେ, ଆମେ ପଇସା ପାଉଛେ, ଇଏ ହେଉଛି, ତାହେଲେ ଏକ୍ଜାକ୍ଟ ମୂଲ୍ୟ କେତେ କି କ'ଣ କହିପାରିବ। ଆମେ ଯେଉଁ ଭକ୍ତି କରୁଛେ ଭଗବାନଙ୍କର, ଭକ୍ତି ବଦଳରେ କ'ଣ ଆମକୁ ମିଳିବ କି କହିପାରିବ। ତେଣୁ ଯେତେ ଯାହା ଜଣେ ଭକ୍ତ ଯେତେ କିଛି ଚାହୁଁନାହିଁ ସେତେବେଳେ ଭଗବାନ କ'ଣ ଦେବେ, ହନୁମାନ ପାଇଁ ହଉ ବା ଯାହା ହଉ, ଭଗବାନ ଏଇ ସବୁରେ ଭାଗବତର କଥା ଆସୁଛି, ତେଣୁ ଭଗବାନଙ୍କର ଲୀଳା ସବୁ ରହିଛି। ହଁ, ଭଗବାନ ନିଜକୁ ଦାନ କରନ୍ତି, ନିଜକୁ ଦାନ କରନ୍ତି, ନିଜକୁ ଦାନ କରିକିରି ତାହେଲେ ଋଣମୁକ୍ତ ହେଇଗଲେ, ଆଉ ଋଣୀ ରହିଲେ ନାହିଁ। କିନ୍ତୁ ଇଏ ଯେଉଁ ମହାପ୍ରଭୁ ଯେଉଁ ଭାବ, ଭଗବାନ କୃଷ୍ଣଙ୍କର ଯେଉଁ ଭାବ, ସେଇଟା ହେଉଛି ନିଜକୁ ଦାନ କରୁନାହାନ୍ତି, ସମସ୍ତଙ୍କୁ ଦେଉଛନ୍ତି, ପ୍ରଦାନ କରୁଛନ୍ତି। ବର୍ତ୍ତମାନଙ୍କୁ ଭଗବାନ ମୁକ୍ତି ଦଦାତି କହିଛି, ସ୍ମରଣ ଭକ୍ତି ଯୋଗ, ଭାଗବତ ପ୍ରଥମ ସ୍କନ୍ଧରେ ଗୋଟେ ଶ୍ଳୋକ ଅଛନ୍ତି, ମାନେ ଭଗବାନ ସମସ୍ତଙ୍କୁ ବହୁତ ସହଜରେ ମୁକ୍ତି ପ୍ରଦାନ କରିଦେବେ, କିନ୍ତୁ ଭକ୍ତି ପ୍ରଦାନ କରନ୍ତି ନାହିଁ। କାହିଁକି ନା ଭକ୍ତି ପ୍ରଦାନ ମାନେ ନିଜକୁ ସେ ପ୍ରଦାନ କରନ୍ତି, ଭକ୍ତି ପ୍ରଦାନ ମାନେ ନିଜକୁ ପ୍ରଦାନ କରନ୍ତି। ନାଇଁ, ମହାଭାରତରେ ଶ୍ଳୋକଟି ଅଛନ୍ତି, ଇଏ ହେଉଛନ୍ତି ମହାପ୍ରଭୁଙ୍କର, ମହାପ୍ରଭୁଙ୍କର ଯେଉଁ ମହାପ୍ରଭୁ ଯେ ଭଗବାନ, ତାର ଶାସ୍ତ୍ର ପ୍ରମାଣ ହେଉଛି ଏଇଟା, ସୁବର୍ଣ୍ଣବର୍ଣ୍ଣ ହେମାଙ୍ଗ ବରାଙ୍ଗ ସୁନ୍ଦରାଙ୍ଗତି ଶ୍ରୀ ଶ୍ରୀ ସୁକଟି ଅଛନ୍ତି, ସେ ମହାପ୍ରଭୁଙ୍କର ଭଗବାନ ବୋଲି ତାର ପ୍ରମାଣକୁ କୁହାଯାଏ। ସୁବର୍ଣ୍ଣ ବର୍ଣ୍ଣ କହିଲେ, ସୁବର୍ଣ୍ଣ ବର୍ଣ୍ଣ ହେମାଙ୍କ ଯୋଉ ରହିଛି, ସୁବର୍ଣ୍ଣ ହେମ ହେମକୁ ସୁବର୍ଣ୍ଣ କୁହାଯାଉଛି। କିନ୍ତୁ ଏ ଯୋଉ ସୁବର୍ଣ୍ଣ ବର୍ଣ୍ଣର ମଧ୍ୟ ବିଭିନ୍ନ ପ୍ରକାର ଭେଦ ରହିଛି ନା, ସୁବର୍ଣ୍ଣ ଯୋଉ ରଙ୍ଗଟା ରହିଛି କିନ୍ତୁ ତାକୁ ଯେତେବେଳେ ଗରମ କରି ଆଉଟା ଯାଏ ତାର ସବୁ ଯେତେ ମହିଳା ସବୁ ସବୁ ଚାଲିଗଲା ପରେ ସେ ଯେଉଁ ତପ୍ତ କାଞ୍ଚନ ଗୌରାଙ୍ଗୀ ତପ୍ତ କାଞ୍ଚନ, ସେ ତପ୍ତ କାଞ୍ଚନ ମାନେ କାଞ୍ଚନକୁ ସୁନାକୁ ଯେତେବେଳେ ତପ୍ତ କରିବ ତାର ଯେଉଁ ରଙ୍ଗ ସେ ରଙ୍ଗ ହେଉଛି ରାଧାରାଣୀଙ୍କର, ତେଣୁ ସେଇ ଭାବ ଆଣିକି ମହାପ୍ରଭୁ ଆସିଛନ୍ତି। ସୁବର୍ଣ୍ଣ ଖାଲି ସୁବର୍ଣ୍ଣ ନୁହଁ, ସେଥିପାଇଁ କହିଲି ତପ୍ତ କାଞ୍ଚନ ଖାଲି ସୁବର୍ଣ୍ଣ ନୁହଁ, ତପ୍ତ ସୁବର୍ଣ୍ଣ ତପ୍ତ କଲେ ଭାବ ଦୁତି ଦୁତି ମାନେ ରଙ୍ଗ ଭାବ ଦୁତି 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 ମାନେ ରଙ୍ଗଟା ସେଇ ରଙ୍ଗଟାକୁ ଧାରଣ କରୁଛନ୍ତି। ସେଇ ରଙ୍ଗ ତ ଏକ୍ଜାକ୍ଟଲି ସେଇ ରଙ୍ଗ ମାନେ ସେଇ ରଙ୍ଗ ଆଉ କେତେ ପରସେଣ୍ଟେଜ୍ କେତେ ସେ ଯାହା ଶାସ୍ତ୍ରୀ କହିଲେ ସେଟା କହୁଛି ସେଇ ରଙ୍ଗ ଧାରଣଟା ଆସିଛି ମହାପ୍ରଭୁ। ମହାପ୍ରଭୁ ଭାବ ହେଉଛି ସେଇଟା ଆମେ କରୁ ସେ ମାଳ ସେଇଟା କହୁଥିଲେ, ଯେଉଁଟା ଆମ୍ବଟା ପାଚିଗଲେ ସିଏ ଆଉ ଶ୍ୟାମଳବର୍ଣ୍ଣ ହିଁ ରହିପାରେ ନାହିଁ, ସିଏ ୟେଲୋ ହେଇଯାଏ। ତେଣୁ ସେଇଭଳିଆ ଭଗବାନ କୃଷ୍ଣ ଶ୍ୟାମଳବର୍ଣ୍ଣ ରହିଛନ୍ତି ନା, କିନ୍ତୁ ଏଇ ଯେଉଁ ପ୍ରେମର ଯେଉଁ ହାଇଏଷ୍ଟ ସ୍ତର ଯେଉଁ ରହିଛି ସେ ଭାବକୁ ଯେତେବେଳେ ଧାରଣ କରି ରାଧା ଭାବ ଧାରଣ କରିଦେଲେ ସିଏ ଆଉ ଶ୍ୟାମବର୍ଣ୍ଣ ହେଇପାରିଲେ ନାହିଁ, ସିଏ ହେଇଗଲେ ଗୌରବର୍ଣ୍ଣ ହେଇଗଲେ। ଜୟ ଶ୍ରୀ ଭାଗବତ କି ଜୟ ଶ୍ରୀ ଗୋପା ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ଦାଇ ଗୋପାନନ୍ଦେ ଜୟ ଶ୍ରୀ।